श्रीमद्भागवतम दशम स्कंद छयास अध्याय श्लोक 14 1046 टेक्स्ट 14 दशम स्कंद छयास अध्याय श्लोक 14 तमागतं समागम्य तमागतं समागम्य कृष्णस्यानुचरं प्रियं कृष्णस्यानुचरं प्रियं नन्दः प्रीतः परिष्वज्य नन्दः प्रीतः परिष्वज्य वासुदेवाध्यात्यात् तमागतं समागम्य कृष्णस्यानुचरं प्रियं नन्दः प्रीतः परिष्वज्य वासुदेव ध्यात्यात् तमागतं समागम्य कृष्णस्यानुचरं प्रियं
नंद प्रीता परिशुद्ध वासुदेव ध्यात ମାନଙ୍କୁ ଆମର ଏଇ ଭାଗବତମ କଥାକୁ ସ୍ୱାଗତ ଜଣାଉଛୁ ଆମେ ଗତକାଲି ଯେଉଁଠି କଥାକୁ ବିଶ୍ରାମ ଦେଇଥିଲେ ଯେଉଁ ବୁଧବା ଆସିଲେ ଭଗବାନ ତାଙ୍କୁ ସନ୍ଦେଶ ଦେଇ ପଠେଇଲେ ସେମାନେ ଟିକେ ସ୍ଲୋ କରିଦେବେ ମୋତେ ବନ୍ଦ କରିଦେବେ ସ୍ଲୋ ଟିକେ କରିଦେଲେ ଭଲ ତେଣୁ ସିଏ ଆସି ପହଞ୍ଚିଗଲେ ସନ୍ଧ୍ୟାବେଳର ସମୟରେ ଆସି ପହଞ୍ଚିଗଲେ ଛନ୍ନ ଯାହାନା ବୋଲି କୁହାଯାଉଥିଲା ଯାନଟା ଗୋଧୂଳିରେ ଆଚ୍ଛନ୍ନ ହୋଇଯାଇଥିଲା କେହି ଦେଖିପାରୁନଥିଲେ ତେଣୁ ଏହି ସମୟରେ ସବୁ ବୃନ୍ଦାବନର ଯେଉଁ ଦୃଶ୍ୟ ଆମେ ଗତକାଲି ବର୍ଣ୍ଣନା କରୁଥିଲେ 10-13 ପର୍ଯ୍ୟନ୍ତ 9-13 5 ଶ୍ଳୋକରେ ଆମେ ଶ୍ରବଣ କରୁଥିଲେ କେମିତି ବୃନ୍ଦାବନ ଦୃଶ୍ୟ ରହିଛି ତେଣୁ ନନ୍ଦଙ୍କର ଗୃହରେ ପ୍ରବେଶ କରିଥିଲେ ନନ୍ଦ ତାଙ୍କୁ ସ୍ୱାଗତ କରିଥିଲେ ନନ୍ଦଙ୍କ ଗୃହରେ ପ୍ରବେଶ କରିଛନ୍ତି ଏଇ କଥା ଆମେ ଶୁଣିଥିଲେ ଏଇଠି କଥାକୁ ଆମେ ବିଶ୍ରାମ ଦିଆଯାଇଥିଲା ବର୍ତ୍ତମାନ ସେଇଠି କଥା ଆରମ୍ଭ ହେବ ବର୍ତ୍ତମାନ ଆମେ ନନ୍ଦଗାମରେ ପହଞ୍ଚିଗଲେ ଭଗବାନଙ୍କର ଯେଉଁ କଥା ଚାଲିଛି ଆମେ ମନକୁ ସେଇଠିକି ନେଇଯିବା ନନ୍ଦଗାଓଁରେ ବର୍ତ୍ତମାନ ଉଦ୍ଧବ ପହଞ୍ଚି ଯାଇଛନ୍ତି ନନ୍ଦଗାଓଁ ଯେଉଁ ବର୍ତ୍ତମାନ ରହିଛି ନନ୍ଦଗାଓଁ ସେଇଠି ଉଦ୍ଧବ ଆସି ପହଞ୍ଚିଗଲେ ନନ୍ଦଙ୍କର ଆଳୟରେ ବା ନନ୍ଦଙ୍କର ଗୃହରେ ପହଞ୍ଚିଗଲେ କଥା ଅଛି ଯେତେବେଳେ ଆମେ ବୃନ୍ଦାବନର ମନ୍ଦିର ନିର୍ମାଣ ହେଉଥିଲା ବୃନ୍ଦାବନ ମନ୍ଦିର ଇସ୍କନ କୃଷ୍ଣ ବଳରାମ ମନ୍ଦିର ସେହି ସମୟରେ ମନ୍ଦିର ଭଳି ନିର୍ମାଣ କରାଯାଇଥାନ୍ତା କିନ୍ତୁ ଭଗବାନ ସେଇଟାକୁ ଦେଲେ ସେ ତାଙ୍କର ଯେଇ କ'ଣ ଏଇ ଜ୍ଞାନଟି ଦେଲେ ରୂପାଙ୍କୁ ବା ଏଇ ସନ୍ଦେଶ ଦେଲେ ଯେ ତୁମେ ଗୃହ ଭଳି ନିର୍ମାଣ କର ନନ୍ଦଙ୍କର ଗୃହ ଯେମିତି ଅଗଣା ହୋଇଥିବ ସବୁ ଭଗବାନ କୃଷ୍ଣ ସବୁ ଲୀଳା କରୁଥିବେ ସେଇଭଳି ଭାବରେ ସେ ମନ୍ଦିର ନିର୍ମାଣ ହୋଇଛି ଆପଣ ଦେଖିବେ କୃଷ୍ଣ ବଳରାମ ମନ୍ଦିର ସେ ଅଗଣା ରହିଛି ଅଗଣାରେ ସବୁ ଭଗବାନଙ୍କ ଲୀଳା ହୋଇଥିଲା ତେଣୁ ସେଇଭଳି ଭାବରେ ଭଗବାନ କହିଲେ ରୂପପାଦ ମହାରାଜକୁ ସେଇଭଳି ଭାବରେ ମନ୍ଦିର ନିର୍ମାଣ ହେଲା ମନ୍ଦିର ଭିତରେ କାହିଁକି ଅଗଣା ରହିବ ଆମର ଅନ୍ୟ ମନ୍ଦିରରେ କ'ଣ ରହିଛି ଅଗଣା ରହିଛି ତା ଭିତରେ କିନ୍ତୁ ଏଠି ରହିଛି ବୃନ୍ଦାବନ କାରଣ ଭଗବାନ ସେଇ ନିର୍ଦ୍ଦେଶ ଦେଇଥିଲେ ପ୍ରଭୁପାଦଙ୍କୁ ସେଇଭଳି ଭାବରେ ସେ ମନ୍ଦିର ନିର୍ମାଣ ହୋଇଥିଲା ଯାହା ବି ହଉ ସେଇ ବର୍ତ୍ତମାନ ନନ୍ଦଙ୍କର ଆଳୟରେ ପହଞ୍ଚିଗଲେ ଉଦ୍ଧବ ତେଣୁ ଏଠି କୁହାଯାଉଛି ତମାଗତଂ ସମାଗମ୍ୟ ବର୍ତ୍ତମାନ ଆସି ପହଞ୍ଚିଗଲେ ଭଗବାନ ନନ୍ଦ ଆମେ କହିଲେ ନନ୍ଦ କେମିତି ସମସ୍ତେ ନନ୍ଦ नंद आनंद भयो नंदक जो रही नंद शब्द व्यवहार करागला समस्ते आनंदित होती जहाँ सब उद्धव देखिले समस्ते आनंदित होती आम सनातन गोस्वामी टीकार कहले पर कहले कि सुनते नाते कह समे आनंद ब्रजस्य आनंद नंदन मुक्त ब्रजर आनंद तद बाह्य भी तद आह ब्रजर आनंद सब रही कौन ना वृषा देवी वृष मैंने भितर लड़े कर गावी मान सहित संग करवाई जो मैंने ऋतुमती गावी तेणु ये आनंद समस्त आनंद रही आनंद बुद्धिवर्धनम भगवान सेवार निजुक्त रहा आनंद बढ़ी चल से भाव गोपीनां कर्मणां च आनंदन नंदनत्मा गोपी मानकर जो कर्म सब रही मुंच मुंच ये सब जो आनंद कहीं निरानंद ये आनंद कहगला ब्रजवासी मान ब्रज मैंने जो गोष्ठ रू आरंभ कर सब आसव सब आनंद देखुं आनंद 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 धर्म संपत्ति आच आनंद माह धर्म सब अनुष्ठित हो सुंदर भाव में सी आनंद आनंद कहगला तो से भाव तापर कौन गला ना एवं ब्रजस्यानंदन मुक्त यही भाव में ब्रजर आरंभ गोष्ठ टू आरंभ कर नंद महाराज गृह पर्यंत सब आनंद कौटी कौन कौटी शोक ना विरह ना सब आनंद कही कही कर ब्रजस्यानंदन मुक्त तद बाह्यस्या भी तद आह नंदर मानने ब्रजर आनंद कहीकि बाहर कथा कौन आनंद सब आनंद सर्वत्र इति श्री वृंदावन से सर्वत्वाश्रयत्वेन सर्वस्थानेषु सर्ववृक्षलतादीनाम एव पुष्पितत्वात् वृक्ष लता सब पुष्पित होती फल सब होती पुष्प सब ये तर आनंद ये बाहर आनंद कहुच्छे हंस कारंड बाकने बाकने हंस कारंड विभिन्न प्रकार पक्षी मैंने सब लाभ कर आनंद सरभी इति सरभी पुष्प पुष्करणी इत्यादि रही पद्म इत्यादि प्रस्फुटित होकर आनंद यही भाव शेष यही भाव समस्त आनंदित रही कहीं आनंद कई निरानंद नहांती तेणु यू आम जाना जे ये भगवान आम कहले विश्वनाथ चक्रवर्ती ठाकुर कौन उद्धव जमी न देखिए दुख न देखिए तापर सब देखिए प्रथम देखिए आनंद भगवान इच्छा यही जोगमाया से भाव व्यवस्था कर भगवान सब वृंदावन सब रही था किंतु एक समय प्रकट लीला चलती अप्रकट लीला चलती प्रकट लीला टी देखिले उद्धव देखिले अप्रकट लीला बर्तमान देखिए तेणु यही भाव जोबले नंद कृष्ण से प्रियम अनुचरम नंद देखिले ये नंद ये मत आनंद घन नंद सहित मत देखाला उद्धव देखिले तेणु समस्त सबकि आनंद देखुं उद्धव तेणु यही भाव देखी तम नंद कृष्ण से प्रियम अनुचर कृष्ण खाली अनुचर नुह आम समस्त भगवान अनुचर भगवान सेवक किंतु प्रिय कि नुह से कहटा आम जाना कि आम के भगवान प्रिय कि ना आम जो सेवा कर भगवान प्रीत अच्छा कि ना ये सुखदेव गोस्वामी कह कृष्ण से प्रिय प्रियम अनुचरम भगवान तुमको कहले ना तुम मोर अत्यंत प्रिय तुम भाई आउ किए प्रिय मोर नहांती एकादश स्कंद चौदह अध्याय कहे से कथा तेणु प्रिय कृष्ण से प्रियम अनुचरम कहले भक्तम तम कहले उद्धव को आगतं समागम्य आगत आसवर समागम्य कहले श्रुत्वा समीप आगत्य शुणिले उद्धव आसली तेणु बर्तमान पाखक आसिले प्रीत बहुत आनंदित हो जाऊँच भगवान निजजन कृष्ण निजजन कृष्ण को से भगवान बोली ग्रहण करती ना कृष्ण मोर पुअर मित्र निजजन आसपाई सी आनंदित हो जाऊँच परिसज्य परिसज्य कह आलींगन कर आलिंग्य आलींगन करसुदेव धिया तेणु तर मनर धारणा कौन भावनाटा कौन ना वासुदेव धिया वासुदेव धिया कहले भगवत बुद्धिया ये भगवान अतिथि देव भव ना कह अतिथि हूँ देव भगवान तेणु यही भाई भाव यही बुद्धि आदर कले सत्कार कले अर्चयत पूजा कले पूजा कले जमी भगवान पूजा कर दे शिवलि पूजा कले अर्चा मास तेणु एति कहुत विश्वनाथ चक्रवर्ती ठाकुर कहते जे तथो अथो उद्धव कृष्ण विजुक्त प्रकाशं नंदालयं प्रविश प्रविवेश इत्याह तमेति ये आनंद देखी आसते कौटी निरानंद देखी नथिले किंतु एटी देखिवे अथो अथ शब्द व्यवहार कला से अथ शब्द व्यवहार करागला अथ नहीं तो ना ये निरानंद देखिवे अथ अथ उद्धव कृष्ण विजुक्त प्रकाशं नंदालयं प्रविवेश इत्याह कृष्णकर जो विजुक्त हो जाती कृष्ण आ ना से यहीटा को से देखिए उद्धव बर्तमान देखिए बर्तमान कहु सुखदेव गोस्वामी कौन तम इति कौन कौन समागम्य अभ्य अभ्यंतरतः समीप आगते नंदालय भितर प्रवेश कले अभ्यंतर अभ्यंतर को प्रवेश करी समीपम आगत्येति निकट को आसिले आसिक स्वपुत्र सारूप्यावलोकन अवलोकन नोद्धवस्य उद्धवंकर रूप भगवान रूप भली ये गोटे रही मुक्तिर पांच प्रकार जो मुक्ति रही गोटे मुक्ति जन प्राप्त हेले भगवान रूप सारूप्य भगवान भली रूप से प्राप्त हेबे यदि भक्त से मुक्ति कामना करते ना कि तथापि से प्राप्त हूँ कि भगवान लोक बास करती सालोक्य मुक्ति कि भगवान रूप भली रूप प्राप्त हूँ सारूप्य मुक्ति कि भगवान सहित समान समशक्ति प्राप्त हूँ शास्त्री एवं साधुज्य हूँ भगवान सहित लीन होजे जो मैंने ब्रह्मवादी से साधुज्य मुक्ति प्राप्त हूँ किंतु भक्त मैंने से प्राप्त हूँ ना मीराबाई साधुज्य मुक्ति प्राप्त होते तेणु वैष्णव समाज में से ये आदृत हूँ ना सालोक्य सामीप्य सारूप्य शास्त्री ये चारि प्रकार मुक्ति भक्त मान प्राप्त हूँ अर्जुन सामीप्य मुक्ति प्राप्त होते कहीं जो भगवद गीता कहले भगवान कहले ना बहुनी में व्यतीतानी तो जन्मानी तब तान्य वेद सर्वाणी तमें मुझे दुईज बहुत जन्म बीचे देचे भगवान सहित भगवान निकट से रोचार लीलार सामिल होेणु ये जो रही ये जो उद्धव भगवान रूप भाई रही रूप देखिए लिखले स्वपुत्र रूप अवलोकन कृष्ण चली जाइंट किंतु ये उद्धव जो आसी रूप रही कृष्ण भाई रूप तेणु स्वपुत्र सारूप्य अवलोकन अनु उद्धव से च्रष्टु जनमात्रोत्सव दायी सब दायित्व शक्तिया च ये पुणी ये हूँ उद्धव ताकि जे दर्शन कर से उत्सव प्राप्त हे स्वद्रष्टु जनमात्र उत्सव दायित्व शक्तिया उद्धव से शक्ति रही उद्धव नाम हूँ से उत्सव से आस पहुँचगल मान उत्सव आने कहते से जन भक्त नुहते कि जानी ये जड़े जो मैंने महाजन व्यक्ति महाजन मैंने से जानी गोटे कथा कि महाजन जो मैंने आसवे से बहुत प्रकार खाद्यर व्यवस्था हाँ मानते बहुत प्रकार लोक मैंने खाऊ से यही जानवे ये हूँ प्रकृत महाजन जैसे प्रभुपाद महाराज आसिले उन्नीस सतस्तरी मसीहा आम जो इस्कन केन्द्र रही सीआरपी से गोटे डिटाच एरिया रही था किसी सहर लोक मैंने जाऊन भय करते सीटी जावाई उन्नीस सतस्तरी मसीहार कथा इलेक्ट्रिक मैं आसी ना कि प्रभुपाद आसा पूर्व सब आसीगला तेणु प्रभुपाद से रे प्रभुपाद कहले आम चूली लिभव ना चूली लिभव ना लोक मैंने खाऊ प्रसाद पाथे गौरगोविंद सिंह महाराज सी कहले कौटी एत संबल अच्छी किंतु प्रभुपाद गोपाल सब होगा चलला खाइब सब लोक मैंने सका आरम्भ लोक मैंने खाऊँ ये हूँ साधुकर लक्षण आम सब आस देखते आम श्रीमद राधाकुंद सिंह महाराज जो कथा कहते हैं लोक मैंने खाऊ सब यही भाव में जो मैंने उन्नत स्थिति अच्छा सब ये गोटे लक्षण बहुत लक्षण सब रही आम जाना उत्सव ये गोटे उत्सव आसला मैंने उत्सव आम गुरुदेव जो आसे समस्त आनंद खाली नृत्य करेंगे तांकर जो कीर्तन रही कीर्तन उत्सव से कीर्तन उत्सव हरे कृष्णा हरे कृष्णा कृष्ण कृष्ण हरे 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 राम 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 हरे हरे एभि भाव कीर्तन हम मान समस्त नृत्य करेंगे समस्त आनंद उत्सव ये उत्सव एवं से भाव में शुणी गोटे कथा आम श्रीमद गौरवंदु से महाराज जन शिष्य कहते सी पाखे बारवाटी पाखे रही परमहंस गोटे स्थान रही सेठी से आसबे अल्प कत आस जी एक्सपेक्ट करते से रोष करते कि शहे लोक एक्सपेक्ट करते आस हजार लोक ये आसे कि रोष सब खाइले सब हजार लोक खाइले ये भगवान रही भगवता रही भक्त से भाव महात्म्य रही तेणु ये उत्सव ताकि देखिले उत्सव जड़े प्राप्त हे भगवान रूप को मत उत्सव सहित तुलना कर भागवत नवस्कंद चबीश अध्याय जो सुखदेव गोस्वामी परीक्षित महाराज भगवान कथा कौन सी भावुंट परीक्षित एत दिन होगला तीन दिन तीन राति ऊर्ध हो गला कौन खाद्य ग्रहण करना कौन पानी ग्रहण करना कौन विश्राम नहीं ना तेणु भगवान लीला को विस्तार भाव में वर्णना करने चाहून नवस्कंद चबीश अध्याय तीन चारो श्लोक भगवान लीला को कहीदे से अंतिम श्लोकटी थी यहाँ जस्यानन मकरकुंडल चारुकर्ण भ्राजत कपोल सुभग सविलास हास्यम नित्योत्सव नित्योत्सव नूर्दी पिबंत्यो नार्यो नराश मुदिता कुपिता निमेश ये नित्य उत्सव भगवान रूप हो नित्य उत्सव जस्यानन मकरकुंडल चारुकर्ण जहाँ मुख किभली भाव ना जस्यानन मकरकुंडल चारुकर्ण मकर आकृतिर कुंडल धारण कर बहुत सुंदर कर्ण रही भ्राजत कपोल कपोल गाल जो रही चिक चिक कर भ्राजत भ्राजत कपोल सुभग सविलास हास्यम बहुत सविलास हास्यम कहले सुंदर स्मित हास्य रही मुखरे सविलास नित्योत्सव ये हूँ नित्य उत्सव जी देखिए सी गोटे उत्सव भाई प्राप्त हे लगे नित्य उत्सव न तृत्रिपुर ये एभली उत्सव आम गोटे उत्सव देखने तृप्ति पेजा किंतु भगवान एभली उत्सव जन तृप्ति हम ना न तत्पुर दृषि भी पीबंतु से जो भगवान रूप रूप रूपर उत्सव को दृषि भी पीबंतु चक्षुर द्वारा पान करुले तृप्ति हो नथिले देखिदेले हाँ देखिदेले तो गला पड़ेगा ना जिते देखिले मत आहरी देखापे इच्छा हे ये भगवान रूपर उत्सव ये भाव में ना तत्पु दृषि भी पीबंत्यो चक्षु द्वारा से पान करुले भगवान रूप माधुरी दृषि भी पीबंत नार्यो नराश्च नारी मैने पुरुष मैने समस्ते ये पान करुले दृषि भी कौन चक्षु माध्यम दृषि भी पीबंत नार्य नराश मुदिता ये आनंदित हो जाए कुपिता निमेष चक्षुर जो पलक पड़ जाऊला से मैंने कुपित हो जाए प्रकृति चक्षुर पलक पड़ू ना देवता मान चक्षुर पलक पड़े ना से गोटे नाम हूँ अनिमेष जेणु जदिव भगवान रूप जो रही प्रकृत रूप देखिकी जन चक्षुर पलक पकाती ना वर्णना कर भागवत नवस्कंद अम्बरीश महाराज चरित्र वर्णना कर अम्बरीश महाराज जो यज्ञ करुले से यज्ञ को देख अम्बरीश महाराज प्रजा मैंने अम्बरीश समग्र पृथ्वीर सम्राट थे अम्बरीश महाराज जे कि जो वर्ष रे भगवान रामचंद्र आसुचंदी अम्बरीश महाराज नवम स्कंद कथा प्रथम कहुची तेणु से जो प्रजा मैंने देवता मैंने बसते से यज्ञ किंतु कहीं कहीपर किए मनुष्य किए देवता भागवत वर्णना कर किए मनुष्य किए देवता कहींपर ना कहीं देवता मनुष्य भी तफात हो मनुष्य चक्षु पलक पड़े पड़ जाए पलक रही कि पलक पड़े ना नाम हूँ अनिमिषा से कह जाए ये मैंने अनिमिषा चक्षु पलक पड़ू ना आगवान जो रूप रही से रूप देखिए पलक पड़ब कि काले पलक पड़ज से ये निंदा कर विधि निंदा कर सब कथा अच्छे तेणु ये उत्सव नित्योत्सव न तत्पुर दृषि भी पीबंध नर्जा नार्य नाराश मुदिता कुपिता निमेष तेणु यही भाव में जो कह जो मैंने ଆମେ ଦେଖିଛୁ ବିଭିନ୍ନ ସ୍ଥାନରେ ସବୁ ଷ୍ଟାଚ୍ୟୁ ଭଳି ରହିଥିବେ, ଷ୍ଟାଚ୍ୟୁ ଭଳି ରହିଥିବେ, ତାଙ୍କୁ ଦେଖିକି କହିବେ ଷ୍ଟାଚ୍ୟୁ। ମୁଁ ଥରେ ଯାଇଥିଲି ଚେନ୍ନାଇ, ସେସବୁ ସେମିତି କରନ୍ତି ସବୁ ଚେନ୍ନାଇ ଯେ ଆଉ ଗୋଟେ କେଉଁଠି ସେମିତି ଦେଖିଥିଲି। ତେଣୁ ସେଠି ପୋଲାଣ୍ଡ ମାନେ ଆମର ଡେନମାର୍କରେ ମୁଁ ଦେଖିଥିଲି, ସେଠି ସବୁ କ'ଣ କରନ୍ତି ଲୋକମାନେ ଏମିତି ଷ୍ଟାଚ୍ୟୁ ଭଳି ବସିଥିବେ, ଯେ କହିବ ଇଏ ଜୀବନ୍ତ ବ୍ୟକ୍ତି ନା ବିଗ୍ରହ, ଡାଉଟ୍ କରିବେ ଏଇଭଳି ଭାବରେ। ତେଣୁ ମୁଁ ଚେନ୍ନାଇରେ ଦେଖିଥିଲି ସବୁ ସେ ଜଣେ ବସିଯାଇଥିବ ସେଇଭଳି ଭାବରେ। ତ ଅନ୍ୟ ଲୋକମାନେ ଆସି ଅନ୍ୟ ପିଲାମାନେ ସବୁ ଆସିଥିବେ ସବୁ ଦେଖିବା ପାଇଁ, ସେଠି ଗୋଟେ ଦର୍ଶନୀୟ ସ୍ଥାନ ହୋଇଥିବ ପିକନିକ୍ ସ୍ପଟ୍ ବା ଏମିତି, ସବୁ ଆସି ତାକୁ ଏଭଳି ଭାବରେ ଠିଆହିବେ, ତାକୁ ଠିଆହିବେ ଅସଗତା କହିବେ, ଏମିତି ସବୁ କହିବେ, ଠିଆହିବେ ଏମିତି ଭାବରେ ଯେମିତି ସେ ଟିକେ ବିଚଳିତ ହେବ ବା ଆଖି ପଡ଼ିବ କିଛି ସେମିତି ରହିଥିବ। ଯିଏ ଯେତେ ହସ ହସ କରନ୍ତୁ ଇଏ କରନ୍ତୁ ଯେତେ ପ୍ରକାର ଠିଆ ହେଲେ ମଧ୍ୟ ସେ ସେମିତି ରହିଥିବେ, ଏସବୁ ରହିଛି। ତେଣୁ ଇଏ ଯେଉଁ ରହିଛି କ'ଣ ଷ୍ଟାଚ୍ୟୁ ଭଳି ହେଇଯାଉଛନ୍ତି ଏଇ ସ୍ତମ୍ଭ, ସ୍ତମ୍ଭଟା କ'ଣ ଷ୍ଟାଚ୍ୟୁ, ଏଇ ଯେଉଁ ଅଷ୍ଟସାତ୍ୱିକ ବିକାରରେ ପ୍ରଥମ ବିକାର ହେଉଛି ସ୍ତମ୍ଭ, ସ୍ତମ୍ଭ କହିଲେ ଷ୍ଟାଚ୍ୟୁ ହେଇଯିବେ। ଷ୍ଟାଚ୍ୟୁ ଯିଏ କହିପାରିବେନି କିଏ ଇଏ ପ୍ରକୃତରେ ଜୀବିତ ବ୍ୟକ୍ତି ନା ଗୋଟେ ବିଗ୍ରହ ବା ମୂର୍ତ୍ତି ଗୋଟେ, କି କହିପାରିବେ ନାହିଁ। ଏଇ ସ୍ତମ୍ଭ ଅଷ୍ଟସାତ୍ୱିକ ବିକାର ଇଏ ହେଉଛି ସ୍ତମ୍ଭ, ସ୍ତମ୍ଭର ପୁଣି ବିଭିନ୍ନ ଭାବରୁ ସେ ସ୍ତମ୍ଭଟି ଆସେ, ଭକ୍ତିର ସମସ୍ତ ବର୍ଣ୍ଣନା କରାଯାଇଛି କେଉଁ ଭାବରେ କାହାର ସ୍ତମ୍ଭ ଉଦୟ ହୋଇଯାଉଛି। ତେଣୁ ଏ ସ୍ତମ୍ଭ ଇଏ ଗୋଟେ ଅଷ୍ଟସାତ୍ୱିକ ବିକାର, ତେଣୁ ବର୍ଣ୍ଣନା କରେ ଯେତେବେଳେ ଭଗବାନ ଚାଲି ଯାଉଛନ୍ତି ବୃନ୍ଦାବନ ମଥୁରାକୁ ଚାଲି ଯାଉଛନ୍ତି, ଗୋପୀମାନେ ଯେଉଁ କ୍ରନ୍ଦନ କରୁଛନ୍ତି, ତେଣୁ ଚାଲିଗଲେ ଯେତେବେଳେ ଆଉ ଦେଖାଗଲା ନାହିଁ, ଅନ୍ତିମ ପତାକା ଦେଖାଯିବା ପର୍ଯ୍ୟନ୍ତ ସେମାନେ କ୍ରନ୍ଦନ କରୁଥିଲେ, ତା'ପରେ ସବୁ ଷ୍ଟାଚ୍ୟୁ ହୋଇଗଲେ। ଯିଏ କହିବେ ଏ ବିଗ୍ରହ ଭଳିଆ ମୂର୍ତ୍ତି ଗୋଟେ ରହିଗଲେ ବୋଲି, ପଥର ମୂର୍ତ୍ତି ଏଇଭଳି ଭାବେ ରହିଯାଇଥିଲେ, ଏସବୁ ରହିଛି ଏ ସ୍ତମ୍ଭ ଅଷ୍ଟସାତ୍ୱିକ ବିକାର। ତେଣୁ ଏ ଯେଉଁ କଥା କାହିଁକି ଆସିଲା ନା ସ୍ୱଦୃଷ୍ଟ ଏଇ ମାନେ ଭଗବାନଙ୍କ ରୂପ ଦେଖି ସେଇଭଳି ଭାବରେ ଉତ୍ସବ ତାଙ୍କର ଚକ୍ଷୁ ମାଧ୍ୟମରେ ପାଳନ କରୁଥିଲେ, ସେ ରୂପ ମାଧୁରୀକୁ ପାଳନ କରୁଥିଲେ। ତେଣୁ ଏ ଶ୍ରୀ ନନ୍ଦସ୍ୟ ବାହ୍ୟ ବ୍ୟବହାର ଅନୁସନ୍ଧାନ ଯେଉଁ ରହିଛି ବାହାର ଯେମିତି ବ୍ୟବହାର କରିବା କଥା, ସମ୍ଭାଷଣାଦି ସାମର୍ଥ୍ୟ ଉଦୟ ଜ୍ଞେୟ କ'ଣ ସ୍ୱଦୃଷ୍ଟ ମାତ୍ର ସ୍ୱପୁତ୍ର ଲୋକନ ସହ ସ୍ୱଦୃଷ୍ଟୁ ଜନମାତ୍ର ଉତ୍ସବ ଦାୟିତ୍ୱ ଶକ୍ତି, ସେ ଏଇ ଉତ୍ସବ ସେ ପ୍ରଦାନ କରୁଥିଲେ, ଉଦ୍ଧମଙ୍କର ଏ ଶକ୍ତି ଥିଲା। ଶ୍ରୀ ନନ୍ଦସ୍ୟ ବାହ୍ୟ ବ୍ୟବହାର ଅନୁସନ୍ଧାନ ସମ୍ଭାଷଣାଦି ସାମର୍ଥ୍ୟ ଉଦୟ ଜ୍ଞେୟ, ତାମାନେ ଏ ଯେଉଁ ଆସିଲା ନନ୍ଦ ମହାରାଜଙ୍କର ଅନୁସନ୍ଧାନ ଓ ସମ୍ଭାଷଣାଦିର ସାମର୍ଥ୍ୟ ଉଦୟ ହେଲା, ନହେଲେ ସେ ମଧ୍ୟ ସ୍ତମ୍ଭ ହୋଇଯାଇଥାନ୍ତେ, ସେ ମଧ୍ୟ ଏଇ ଯେଉଁ ଆନନ୍ଦ ଆନନ୍ଦ ଆତିଶର୍ଯ୍ୟରେ ସେ ସ୍ତମ୍ଭ ହୋଇଯାଇଥାନ୍ତେ। କିନ୍ତୁ ଭଗବାନଙ୍କ ବ୍ୟବସ୍ଥାରେ ସେ ଯେଉଁ ବ୍ୟବହାର କରିବା କଥା ସେଇଟା ଉଦୟ ହେଲା, ନହେଲେ ସେ ଚାଲିଯାଇଥିଲା ଲୋପ ହୋଇଯାଇଥିଲା, ଉଦୟ ହେଲା ବୋଲି କୁହାଯାଉଛି, ସାମର୍ଥ୍ୟ ଉଦୟ ହେଲା ଏଇଟା ବୁଝିବାକୁ ପଡ଼ିବ ବିଶ୍ୱନାଥ ଚକ୍ରପୁଠାକୁ କହୁଛନ୍ତି, ନହେଲେ ସେ ମଧ୍ୟ ସେଇଭଳି ସ୍ତମ୍ଭୀଭୂତ ହୋଇଯାଇଥାନ୍ତେ ଦେଖିକି, ଆଉ ସ୍ୱାଗତ କ'ଣ କରିବେ ସେ ସ୍ତମ୍ଭ ହୋଇଯାଇଥାନ୍ତେ। କିନ୍ତୁ ଭଗବାନଙ୍କ ବ୍ୟବସ୍ଥାରେ ତାଙ୍କର ସେ ଆସିଲା, ସେ ବ୍ୟବହାର ସବୁ ଆସିଲା, ବ୍ୟବହାରିକ ଜ୍ଞାନ ତାଙ୍କୁ ସବୁ ସବୁ ଅର୍ଚ୍ଚନା କଲେ। ବାସୁଦେବ ଧିଆ ଅତିଥି ରୂପେଣ ମଧିଷ୍ଠ ଦେବ ନାରାୟଣ ଏବାଗତ, ଅତିଥି ମଦ କ'ଣ ଅତିଥି ରୂପେଣ ମଦ ଇଷ୍ଟ ଦେବ, ଭଗବାନ ନନ୍ଦ ମହାରାଜଙ୍କର ଇଷ୍ଟଦେବ କୃଷ୍ଣ ନୁହଁ, କୃଷ୍ଣ ହେଉଛନ୍ତି ଭଗବାନ, କିନ୍ତୁ ସେ କୃଷ୍ଣ ଭଗବାନ ବୋଲି ଜାଣନ୍ତି ନାହିଁ, ତାଙ୍କର ଭଗବାନ ହେଉଛନ୍ତି କିଏ ନାରାୟଣ। ମଦ ଇଷ୍ଟଦେବ ନାରାୟଣ ଶିଳା ଥିଲା, ନାରାୟଣ ଶିଳା ସେ ପୂଜୁଥିଲେ ନନ୍ଦ ମହାରାଜ, ତେଣୁ ଅତ୍ୟୁତ ରୂପେଣ ମଦ ଇଷ୍ଟଦେବ ନାରାୟଣ ଏବ ଆଗତ, ତାଙ୍କୁ ଏଇ ଭାବନା ଆସିଲା ମୋର ମୋର ଭଗବାନ ମୋର ପ୍ରଭୁ ଏଇ ଅତିଥି ରୂପରେ ଆସି ପହଞ୍ଚେ, ନାରାୟଣ ଆସି ପହଞ୍ଚିଲେ। ଇତି ଅର୍ଚ୍ଚୟତ ପାଦ୍ୟାଦୀନା, ଯେଉଁ ଅର୍ଚ୍ଚନା କରାଯାଏ ପାଦ୍ୟ ବନ୍ଧ ଧୂପ ସବୁ ବିଭିନ୍ନ ଷୋଡ଼ଶ ପ୍ରକାର ଉପାସନା ରହିଛି, ଏହିସବୁ ମାଧ୍ୟମରେ ସେ ତାକୁ ଉପାସନା କଲେ, ଅର୍ଚ୍ଚୟନ ଅର୍ଚ୍ଚନା କଲେ। ଦ୍ୱାପରେ ପରିଚର୍ଯ୍ୟାୟାଙ୍ଗ, ଦ୍ୱାପର ଯୁଗର କଥା ସେତେବେଳେ ଭଗବାନଙ୍କୁ ପ୍ରାପ୍ତ ହେବାର ଉପାୟ ଥିଲା ପରିଚର୍ଯ୍ୟା ବା ଅର୍ଚ୍ଚନା, ଦ୍ୱାପରେ ଅର୍ଚ୍ଚନା ଥିଲା ସେଠି ବିଧି ଥିଲା ଦ୍ୱାପର ଯୁଗରେ, ତେଣୁ ଏହିଭଳି ଭାବରେ ସେ ତାଙ୍କୁ ପୂଜା କଲେ। ତେଣୁ ଏଠି କୁହାଯାଉଛି ସୁଦର୍ଶନ କହୁଛନ୍ତି ହାଇଲାଇଟ୍ କଶିପେଉ ଶୟ୍ୟାୟାଙ୍ଗ, ହଁ କେମିତି ସବୁ ପୂଜା କଲେ ବାସୁଦେବାଧ୍ୟାର୍ଚ୍ଚିତ ଏଠି କହୁଛନ୍ତି ସିଦ୍ଧ ସ୍ୱାମୀ କଶିପୋଉ ଶଯ୍ୟାୟାଂ ସମ୍ବିଷ୍ଟମ୍ ତାଙ୍କୁ ସବୁ ପୂଜା ମାନେ ବହୁତ ସୁନ୍ଦର ଶଯ୍ୟା କଶିପୋଉ କଶିପୋଉ କହିଲେ ଶଯ୍ୟା ହିରଣ୍ୟକଶିପୁ ନା ହିରଣ୍ୟକଶିପୁର ଅର୍ଥ କ'ଣ ହିରଣ୍ୟକଶିପୁର ଅର୍ଥ କ'ଣ ହଁ ସୁନା ତାପରେ ହଁ ସୁନା ଏବଂ ଶଯ୍ୟା ଏ ଭୌତିକ ଜଗତର ଲକ୍ଷଣ ଦରକାର ବହୁତ ଐଶ୍ୱର୍ଯ୍ୟ ଦରକାର ଏବଂ ବହୁତ ଉପଭୋଗ କରିବେ ଶଯ୍ୟା ଇତ୍ୟାଦି ସବୁ ଦରକାର ନା ଉପଭୋଗ କରିବା ପାଇଁ ଇଏ ହେଉଛି ହିରଣ୍ୟକଶିପୁ ହିରଣ୍ୟକଶିପୁ ସେହିଭଳି ଭାବରେ ଇଏ ଅସୁରମାନଙ୍କର ଲକ୍ଷଣ ତେଣୁ ସେହିଭଳି ଭାବେ ଆଙ୍କୁ ମଧ୍ୟ ସେ ସୁନ୍ଦର ଶଯ୍ୟା ଦିଆଯାଇଛି କଶିପୁ ଶଯ୍ୟାୟାମ ସମ୍ବିଷ୍ଟମ୍ ତାଙ୍କୁ ସେଇଠି ବସେଇଥିଲେ ଏଇଭଳି ଭାବେ ବସେଇକି ତାଙ୍କୁ ସବୁ ଉପାସ ଅର୍ଚ୍ଚନା କଲେ ସନାତନ ଗୋସ୍ୱାମୀ କହୁଛନ୍ତି ଆଦି ଶବ୍ଦ ଆଦି ଶବ୍ଦ ରହିଲା ନା ତମାଗତ ସମାଗମ୍ୟ କୃଷ୍ଣାନୁଚର ଚରଣ ପ୍ରିୟମ ନନ୍ଦ ପ୍ରୀତ୍ୟ ପରିଶ୍ୟ ବାସୁଦେବା ବାସୁଦେବ ଅଧି ବାସୁଦେବ ଧିଆ ଅର୍ଚ୍ଚୟତ୍ ଏଠି ଆଦି ଶବ୍ଦ କେଉଁଠୁ ରହିଲି ଆଦି ଶବ୍ଦ ଆଦି ବ୍ୟଜନାନୁ ଲେପନାଦିନୀ ଆଦି ଶବ୍ଦ ଅଛି କି ଏଠି ନାହିଁ ତ ବାସୁଦେବ ଧିଆ ମାନେ ବାସୁଦେବ ବୁଦ୍ଧିରେ ଅର୍ଚ୍ଚନ କଲେ ଆଦି ଶବ୍ଦ ନାହିଁ କିନ୍ତୁ ଏଇସବୁ ମଧ୍ୟ ଏଇଟା କୁହାଯାଇ ନାହିଁ ଏସବୁ ମଧ୍ୟ ରହିଛି ମାନେ ଏଠି କ'ଣ ହେଉଛି ନା ବିଜନ ଯେମିତି ବିଛଣା ଦିଆଯାଏ ବିଜନ ଅନୁଲେପନ ଯେଉଁ ଚନ୍ଦନ ଇତ୍ୟାଦି ଦିଆଯାଏ ଏସବୁ ଦ୍ୱାରା ତାଙ୍କୁ ଅର୍ଚ୍ଚନା କଲେ ଏଇଟା ବର୍ଣ୍ଣନା କରାଯାଏ ନାହିଁ ଏଇଟା ସବୁ ଏହିଭଳି ଭାବରେ ତାଙ୍କୁ ଅର୍ଚ୍ଚନା କଲେ ସନାତନ ଗୋସ୍ୱାମୀ କହୁଛନ୍ତି ତେଣୁ ପରଶ୍ଳୋକରେ କୁହାଯାଉଛି ଏ ହଉ ସରି ଏଇଟା ମୁଁ ପରଶ୍ଳୋକଟା କହିଦେଲି ଏ ହେ ଭୁଲ ହେଇଗଲା ହଁ ଏଇଟା 14କୁ ମୁଁ 15 ବୋଲି କହିଦେଉଛି ଭୁଲ ହେଇଯାଉଛି ଆଦି ଶବ୍ଦ ସନାତନ ଗୋସ୍ୱାମୀ କାହିଁ ଭୁଲ ହେବ ଆସିବ ପରେ ଆସିବ ଏଇଟା ଆଦି ଆସିବ 14ରେ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ଆଗତଂ ସ୍ୱଗୃହାତ୍ ବାରି ପ୍ରାପ୍ତମ୍ ସ୍ୱଗୃହାତ୍ ବାରି ପ୍ରାପ୍ତମ୍ ସନ୍ତଂ ସମାଗମ୍ୟଂ ପ୍ରତ୍ୟୁତ୍ଥାନାଦି ଏ ଆଗତମ୍ କେମିତି ନନ୍ଦ ମହାରାଜ ଖବର ପାଇଲେ ଦ୍ୱାରୀ କହିଲେ ତାଙ୍କର ସେବକ ଆସି ଖବର ଦେଲେ ପ୍ରଭୁ ମହାରାଜ ଇଏ ଆସୁଛନ୍ତି ଜଣେ ଆସୁଛନ୍ତି ଆପଣଙ୍କ ଗୃହକୁ ଜଣେ ଅତିଥି ଆସୁଛନ୍ତି ବା ସେ ଜାଣିଥିବେ ଉଦ୍ଧବ ଆସୁଛନ୍ତି ବୋଲି ସ୍ୱଗୃହାତ୍ ଆପଣଙ୍କ ଗୃହକୁ ଆସୁଛନ୍ତି ଉଦ୍ଧବ ଆସୁଛନ୍ତି ବା ଜଣେ ଅତିଥି ଆସୁଛନ୍ତି ଏହି କଥା ଖବର ପାଇଲେ ଆଗତମ୍ ସ୍ୱଗୃହ ଦ୍ୱାରୀ ପ୍ରାପ୍ତମ୍ ସନ୍ତଂ ସମାଗମ୍ୟ ଜଣେ ସନ୍ଥ ଆସୁଛନ୍ତି ବା ଏଇ ଭାବି ସେ ପ୍ରତ୍ୟୁତ୍ଥାନାଦିନା ସଙ୍ଗମ୍ୟ ତେଣୁ ସିଏ କୃଷ୍ଣଙ୍କର ଚିନ୍ତାରେ ରହିଛନ୍ତି ତେଣୁ ସେ ଉଠି ପଡ଼ିଲେ ଉଠି ପଡ଼ି ତାଙ୍କ ପାଖକୁ ଯାଇକରି ଛନ୍ନ ଜାନତୟା ସେ ଯେଉଁ ଆସୁଥିଲେ ଛନ୍ନ ଜାନରେ ଆସୁଥିଲେ କେହି ଦେଖିପାରୁନଥିଲେ ତତ୍ ଆଗମନ ଅଜ୍ଞାନହୀନ ତାଙ୍କର ଆସିବା କଥା ଲୋକମାନେ ଜାଣିନଥିଲେ ଅଗ୍ରେ ଅନଭିଗମନାଦିଭି ଶବ୍ଦା ପ୍ରୟୋଗ ତେଣୁ ଅନଗା ଯେଉଁ ଆ ପୂର୍ବ ଶ୍ଳୋକରେ ସେଇଟା ବର୍ଣ୍ଣନା କରାଯାଇଛି ଛନ୍ନ ଯାନ ଏସବୁ ଦୌଡ଼ିଛି ନା ଏ ହଉ ଏଇଭଳି ଭାବରେ ତାଙ୍କୁ ସବୁ ଆଦର କଲେ ଆଦର କରିକି ତାଙ୍କୁ ସବୁ ଅର୍ଚ୍ଚନା କଲେ 15 ଶ୍ଳୋକଟା ମୁଁ ଆଗ କହିଦେଲି ଏ 15 ଶ୍ଳୋକରେ ସେଇଟା କୁହାଯିବ ପନ୍ଦର ହେଉଛି ଭୋଜିତଂ ପରମାନେନଂ ସମ୍ବିଷ୍ଟଂ କଶିପୋଉ ସୁଖମ୍ ଗତଶ୍ରମଂ ପର୍ଯ୍ୟପୃଚ୍ଛତ୍ ପାଦ ସମ୍ବହାନ ଦିଭି ପାଦ ସମ୍ବାହନା ଦିଭି ଏଇଟା ହେଉଛି ପରଶ୍ଳୋକ ମୁଁ ଆଗ କହିଦେଲି ସେ ବୁଝିହେଲା ନାହିଁ 15 ଶ୍ଳୋକରେ ଏଇଟା କୁହାଯାଏ ଭୋଜିତଂ ପରମାନନ୍ଦଂ ହଁ ତତଃ ତାପରେ କ'ଣ ହେଲା ତାଙ୍କୁ ଅର୍ଚ୍ଚନା କଲେ ଅର୍ଚ୍ଚନା କରିକି କ'ଣ କଲେ ନା ତତଃ ତାପରେ ପରମାନେନ ପରମାନେନ କହିଲେ ଉତ୍କୃଷ୍ଟ ଅନ୍ନ ଉତ୍କୃଷ୍ଟ ଅନ୍ନ ଦ୍ୱାରା ଭୋଜିତଂ ତାଙ୍କୁ ଖାଦ୍ୟ ପ୍ରଦାନ କଲେ ଉତ୍କୃଷ୍ଟ ଅନ୍ନ ଭୋଜିତମ୍ କଶିପୁ ଏଠି କଶିପୁ ରହିଛି ନା କଶିପୁ କୁହାଯାଏ ଏଠି କଶିପୁ ଅଛି କଶିପୁ କହିଲେ ଶଯ୍ୟାୟା ଗୋଟେ ସୁଖଂ ଗୋଟେ ସୁନ୍ଦର ଶଯ୍ୟା ପ୍ରଦାନ କଲେ ସୁଖଂ ସୁଖ ଶଯ୍ୟା ଯେମିତି ଜଣେ ବିଶ୍ରାମ ନେଲେ ସୁଖରେ ବିଶ୍ରାମ ନେବେ ଏହିଭଳି ଭାବରେ ଶଯ୍ୟା ପ୍ରଦାନ କଲେ ଭଗବାନଙ୍କର ଗୃହ ଭଗବାନଙ୍କର କୌଣସି ଅସୁବିଧା କମ୍ ରହିଛି ନା କ'ଣ ଭଗବାନଙ୍କର ତେଣୁ ସୁଖଂ ସମ୍ବିଷ୍ଟ ସେଇ ଶଯ୍ୟାରେ ତାଙ୍କୁ ସିଏ ଶୟନ କଲେ ସମ୍ବିଷ୍ଟ କଲେ ସେଠି ଶୟନ କଲେ ବା ବସିଲେ ଯାହା ବି ହେଉ ସେ ଶୟନ କଲେ ତାଙ୍କ ପାଦ ସମ୍ମାନ ହେବ ତେଣୁ ଶୟନ କରିଥିବେ କାରଣ ବେତବାଟରୁ ଆସିଲେଣି କହିକି ତାଙ୍କୁ ତାଙ୍କୁ ଟିକିଏ ବିଶ୍ରାମ ନିଅନ୍ତୁ କହେ ଖାଦ୍ୟ ଗ୍ରହଣ କଲେ ପରମାନନ୍ଦ ବହୁତ ସୁନ୍ଦର ଖାଦ୍ୟ ଦିଆଗଲା ପରମାନ୍ନ ଇତ୍ୟାଦି ସବୁ ଦେଲେ ମୋର ମନେ ପଡ଼ୁଛି ମୁଁ ଥରେ ଯାଇଥିଲି କଥା କହିବା ପାଇଁ ଗୋଟେ ଜାଗାରେ ଯାଜପୁରରେ ଗୋଟେ ଜାଗାରେ ସେଠି ସେମିତି ମୁଁ ଟିକିଏ ବିଶ୍ରାମ ନେଇଛି ସବୁ ଆସିଗଲେ ସବୁ ପାଦ ସମ୍ମାନ କଲେ ଏସବୁ ରହିଛି ଲୋକମାନଙ୍କର ଏସବୁ ରହିଛି ସାଧୁମାନଙ୍କୁ ସେବା କରିବା ପାଇଁ ଏସବୁ ରହିଛି ରୀତି ରହିଛି ପ୍ରଥା ରହିଛି ତେଣୁ ନନ୍ଦ ମହାରାଜ ନିଜେ ସେବା କଲେ ନାହିଁ ଅନ୍ୟମାନଙ୍କ ଦ୍ୱାରା ସେବା କଲେ ନନ୍ଦ ମହାରାଜ ତାଙ୍କର ସବୁ ବଡ଼ ନା ସିନିୟର ଇଏ କ'ଣ ଇଏ ଉଦ୍ଧବ ସେଟାକୁ ଆକ୍ସେପ୍ଟ କରିପାରିବେ ନାହିଁ ତେଣୁ ପାଦ ସମ୍ଭାବନାଦି ବି ପାଦ ସମ୍ବର୍ଦ୍ଧନାଦି ବି କ୍ରିୟା ବି ପାଦ ସମ୍ଭାବନା ଇତ୍ୟାଦି ହେଲା ତାଙ୍କୁ ସବୁ କଲେ ଗତ ଶ୍ରମ ଯେଉଁ ଶ୍ରମ ହେଇଥିଲା ଯେଉଁ ଆସିଲେ ମଥୁରାରୁ ଏଠିକି ଆସିଲେ ନନ୍ଦଗାମକୁ ଆସିଲେ ଯେଉଁ ଶ୍ରମ ହେଲା ଗତକ୍ରମଂ ଉଦ୍ଧବଂ ତାଙ୍କ ପର୍ଯ୍ୟପୁଚ୍ଛତ ତାଙ୍କୁ ପଚାରିଲେ ସବୁ ବର୍ତ୍ତମାନ ପ୍ରଶ୍ନ ପଚାରିବେ ଏବେ ନନ୍ଦ ମହାରାଜଙ୍କ କଥା ଆରମ୍ଭ ହେବ ନନ୍ଦ ଉଦ୍ଧବଙ୍କ କଥା ଚାଲିବ ବର୍ତ୍ତମାନ ଜିଜ୍ଞାସିତବାନ ତାଙ୍କୁ ପଚାରିଲେ ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କୁ କହୁଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କୁ କହୁଛନ୍ତି ଭୋଜିତମ୍ ପରମାନେନ ଇତି ତାଙ୍କୁ ସବୁ ଖାଦ୍ୟ ଦେଲେ ବହୁତ ବହୁତ ପ୍ରକାର ବହୁତ ସୁନ୍ଦର ଖାଦ୍ୟ ଦେଲେ ପରମାନ୍ନ ପରମାନେନ ଇତି ଯଦ୍ୟପି ମଥୁରା ଏଇଠି କୁହାଯାଏ ଯଦ୍ୟପି ମଥୁରା ପ୍ରସ୍ଥାନ ଦିନାବପି ବ୍ରଜସ୍ଥ ଜନାନାମ ସର୍ବମେବ ମହାନ ସମମାର୍ଜିତ ମଲିପ୍ତମ ତୃଣପତ୍ର ଧୂଳିବି ପରିପୂର୍ଣ୍ଣ ଲୁତା ତନ୍ତୁ ବିତାନମୟ ମେଭାଭୂତ ଯେତେବେଳଠୁ ଗଲେଣି କୃଷ୍ଣ ଗଲେଣି କୃଷ୍ଣ ମଥୁରାକୁ କୋଇଲି ଲୋକ ମଥୁରା କେଶବ ଯେ ମଥୁରାକୁ ଗଲା କାହା ବୋଲି ଗଲା ଆର୍ ରେଉଟି ନା ଅଇଲା ଯେଉଁ ରହିଛି ଯେଉଁ କେଶବ ଚାଲିଗଲେ ସେବେଠୁ ପ୍ରସ୍ଥାନ ଦିନାବଧି ସେଇ ଦିନଠାରୁ କେଉଁଦିନ ଯାଇଥିଲେ କୃଷ୍ଣ ଯାଇଥିଲେ କେଉଁଦିନ ଫାଲ୍ଗୁନ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଗଲେ ତା ପରଦିନ କୃଷ୍ଣ ହତ୍ୟା ଚତୁର୍ଦ୍ଦଶୀ ତିଥି ଧନୁ ସଂକ୍ରାନ୍ତି ଧନୁଯାତ୍ରା ହୋଇଥିଲା ସେହିଦିନଠାରୁ ଏ ପର୍ଯ୍ୟନ୍ତ ବ୍ରଜସ୍ଥ ଜନାନା ଯେତେ ବ୍ରଜଜନ ସବୁ ଅଛନ୍ତି ସମସ୍ତ ବ୍ରଜସ୍ଥ ଜନାନା ସର୍ବମେବ ସମସ୍ତ ସବୁଠାରେ କ'ଣ ହେଇଛି ମହାନ ସମମାର୍ଜିତ ମଲିପ୍ତମ ତାଙ୍କର ରୋଷେଇ ହେଉନାହିଁ ଅମାର୍ଜିତ ରହିଛି କିଛି ସଫାସଫି ନାହିଁ ଅଲିପ୍ତମ ଲିପାଲିପି କିଛି ନାହିଁ ତୃଣପତ୍ର ଧୂଳିବି ତୃଣପତ୍ର ସବୁ ଆସି ପହଞ୍ଚି ଧୂଳି ପଡ଼ିଗଲାଣି ସବୁ ପରିପୂର୍ଣ୍ଣ ଏଭଳି ଅବସ୍ଥା ହେଇଯାଇଛି ଲୁତା ତନ୍ତୁ ବିତାନମୟମ ଏଭାବ ବୁଢ଼ିଆଣୀ ଜାଲ ସବୁ ହେଇଗଲାଣି ଏଇଭଳି ଭାବେ ରହିଛି ତେଣୁ କେତେ ପରମାନନ୍ଦ କେମିତି ଦେଲେ ନା ସେ ବ୍ୟବସ୍ଥା କଲେ ବ୍ରାହ୍ମଣଙ୍କୁ ଡକେଇ ସବୁ ରୋଷେଇବାସ କଲେ ରୋଷେଇବାସ କରି ତାକୁ ଖାଇବାକୁ ଦିଆଗଲା ପରସ୍ପରଂ ପ୍ରତିବେଶୀ ଜନ ଯତେଇ ଦଧି ଦୁଗ୍ଧ ତତ୍ରାଦିଭିରେବ ପ୍ରାଣ ଧାରୟନ୍ତୁ ଜଣେ କହିବ ଏତେ ଦିନ କେମିତି ପ୍ରାଣ ଧାରଣ କରି ରହିଲେ ନା ଏଇଟା ପରସ୍ପରଂ ପ୍ରତିବେଶୀ ଜନ ଦତେଇ ଦଧି ଦୁଗ୍ଧ ତତ୍ରାଦିଭିରେବ ପ୍ରାଣ ଧାରୟନ୍ତୁ ଦହି ଦୁଗ୍ଧ ଇତ୍ୟାଦି ସବୁ ଚାଲିଛି ନା କ୍ଷୀର ଇତ୍ୟାଦି ସବୁ ରହିଛି ତେଣୁ ଏଇସବୁ ଜଣେ ଅନ୍ୟ ଜଣଙ୍କୁ ଦେଉଛି ନିଅ ଯିଏ ଅନ୍ୟ ଜଣଙ୍କୁ ଦେଉଛି ଏଇଭଳି ଭାବରେ ସେମାନେ ସବୁ ଗ୍ରହଣ କରୁଛନ୍ତି ନହେଲେ ରୋଷେଇବାସ କିଛି ନାହିଁ ହା ହତା ସ୍ମେତି ବାଦିନ ସର୍ବେ ବିଷିଦନ୍ତି ଏବ ତଦପି ତଦ୍ଦିନେ ହନ୍ତ ହନ୍ତ ମଦ୍ ଗୃହା ମାୟତେ ଅୟମ୍ ଉଦ୍ଧବୋ ଅଦ୍ୟ ମା କ୍ଷୁଦୟା ବିଷିଦତ୍ୟୁତି ତେଣୁ ନନ୍ଦ ମହାରାଜ ଚିନ୍ତା କରୁଛନ୍ତି ହନ୍ତ ହନ୍ତ ଶୋକ କରୁଛନ୍ତି ହା ହତ ସ୍ମେ ହତଭାଗା ଏଭଳି ଭାବରେ ମୁଁ ହତଭାଗା ଏ ଉଦ୍ଧବ ଆସିଲେ ମୋ ଗୃହକୁ କିଛି ରୋଷେଇବାସ ନାହିଁ କିଛି ନାହିଁ ସମସ୍ତେ ବିଷାଦ ରହିଛନ୍ତି ତଦ୍ଦିନେ ହନ୍ତ ହନ୍ତ ମଦ୍ ଗୃହା ମାୟତ ଉଦ୍ଧବ ଅଧ୍ୟ ମା କ୍ଷୁଧା ଏ କ୍ଷୁଧାରେ ନ ରୁହନ୍ତୁ ଏଇଭଳି ଭାବରେ ବିଷିଦତ୍ୟୁତି ବ୍ରଜବାସ ବ୍ରଜରାଜସ୍ୟ ଆଶୟ ମଭିଜ୍ଞାୟ ବ୍ରଜରାଜଙ୍କର ଯେଉଁ ହୃଦୟର କଥା ରହିଛି ଏଇଟା ଜାଣିପାରିଲେ କଶ୍ଚିତ୍ ପରିଜନ ବ୍ରାହ୍ମଣ ଖଣ୍ଡ ବ୍ରାହ୍ମଣ କେତେଜଣ ଆସି ଦେଇଗଲେ ସେଇଠି ମଥୁରାରେ ସେ ବ୍ରାହ୍ମଣ ରହିଛନ୍ତି ନା, ବ୍ରାହ୍ମଣ କଥା ଆଗ କୁହାଗଲା, ଭଗବାନଙ୍କୁ ପଠାଇଥିଲେ ତାଙ୍କର ସାଙ୍ଗ ବାଳକମାନଙ୍କୁ ମଥୁରାକୁ, ଏମାନେ ସବୁ ଯଜ୍ଞ କରୁଥିଲେ, ଯଜ୍ଞ କରୁଥିଲେ ସ୍ୱର୍ଗକୁ ଯିବା ପାଇଁ, ଶୁଣିଲେ ନାହିଁ ତାଙ୍କ କଥା, ଏସବୁ କଥା ଦଶମ ସ୍କନ୍ଧ 23 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ବ୍ରାହ୍ମଣମାନେ ସବୁ ଅଛନ୍ତି। ତେଣୁ ବ୍ରାହ୍ମଣମାନେ କ'ଣ କଲେ ନା, ତଦ୍ୟପି ଭଗବାନ ଇଚ୍ଛାରେ ସେମାନେ ସବୁ ଆସି କିଏ ଖଣ୍ଡ ଦେଉଛନ୍ତି, ବ୍ରଜବାସୀ ଖଣ୍ଡ ତଣ୍ଡୁଳ ପୟୋଭି ଏସବୁ କିଏ ଖଣ୍ଡ ଦେଉଛନ୍ତି, କିଏ ତଣ୍ଡୁଳ ଦେଉଛନ୍ତି, କିଏ କ୍ଷୀର ଦେଉଛନ୍ତି। ଏକ ପୁରୁଷ ମାତ୍ର ଭୋଜ୍ୟମ, ଜଣେ ପୁରୁଷ ଭୋଜନ କଲାଭଳି ଦିଆଯାଇଛି, ଆଉ ଦୁଇ ଜଣ ନାହିଁ, ଜଣେ ପୁରୁଷ ଭୋଜନ କଲାଭଳି ଦିଆଯାଇଛି। ପରମାନଂ ପପାଚେତି ଜ୍ଞେୟମ୍, ସେ ବ୍ରାହ୍ମଣ ଜଣେ ରୋଷେଇ କରିକି ତାଙ୍କୁ ପଚନ କରି ତାଙ୍କୁ ଦିଆଗଲା, ଉଦ୍ଧବଙ୍କୁ ଦିଆଗଲା, ତା ମାନେ ସମସ୍ତଙ୍କ ପାଇଁ ରୋଷେଇ ହେଇଛି, ସମସ୍ତେ ଖାଇବେ ତା ନୁହଁ, କେବଳ ଉଦ୍ଧବ ଏକ ମତ୍ସ୍ୟ ଏଠି କୁହାଯାଉଛି। ପୁରୁଷ ଏକ ଜଣେ ଜ୍ଞେୟମ୍, ପାଦ ସମ୍ବାହନମ୍ କହିଲେ ସେବକ ଦ୍ୱାରେଇବ, ସେ ନିଜେ ପାଦ ସମ୍ବାହନ କରିବେ ନାହିଁ, କିଏ ତାଙ୍କ ବାପା ବାପାଙ୍କର ବୟସ ହେବ ସିଏ କ'ଣ ସମ୍ବାହନ କରିବେ ତାଙ୍କୁ, ତେଣୁ ସିଏ ତାଙ୍କର ସେବକମାନଙ୍କ ଦ୍ୱାରା। ଉଦ୍ଧବସ୍ୟ ତତ୍ ଭ୍ରାତୃସ୍ପୃଶତ୍ୱାତ୍, ଉଦ୍ଧବ ହେଉଛନ୍ତି କାହା ପୁତ୍ର, ଆମେ କହିଥିଲୁ ଉଦ୍ଧବ କାହା ପୁତ୍ର, ବସୁଦେବଙ୍କର ଭାଇ ଦେବଭାଗ, ତାଙ୍କର ପୁତ୍ର ହେଉଛନ୍ତି ଉଦ୍ଧବ, ତାଙ୍କର ଭାଇ ହେବେ, କୃଷ୍ଣଙ୍କର ଭାଇ ହେବେ, ତେଣୁ ତାଙ୍କର ଭାଇଙ୍କର ପୁତ୍ର, ତାଙ୍କ ଭାଇ କୃଷ୍ଣଙ୍କର ଭାଇ, ତେଣୁ ଏହି ଭାବନାରେ ତାଙ୍କର ସବୁ ସେବା କରାଗଲା। ତେଣୁ ଏଇଠି ସେ ଏଇଟା କହିଛି, ମୁଁ ଆଗୁଆ କହିଦେଲି ସେ ବୁଝିହେଲା ନାହିଁ, କହିଲି ଏଠି କୁହାଯାଉଛି କଶିପୁ କହିଲେ ଶଯ୍ୟାୟାଙ୍ଗ, ବହୁତ ସୁନ୍ଦର ଶଯ୍ୟାରେ ତାଙ୍କୁ ଉପବସେ ଶୟନ କଲେ, ବିଶ୍ରାମ ନେଲେ। ଏଇଠି ସନାତନ ଗୋସ୍ୱାମୀ କହୁଛନ୍ତି ଆଦିବି, ଏଇଠି ଶବ୍ଦ ରହିଛି ଆଦିବି, ଭୋଜିତଂ ପରମାନେନ ସମ୍ବିଷ୍ଟମ କଶିପୁ ସୁଖମ ଗତଶ୍ରମଂ ପର୍ଯ୍ୟପୁଚ୍ଛତ ପାଦ ସମ୍ବାହନ ଆଦିବି, ଏଇଠି ଆଦିବିରେ ଏଇସବୁ କରାଯାଇଛି। କ'ଣ ବିଜନ, ତାଙ୍କୁ ବଞ୍ଚଣା କିଏ ଦେଇଦେଉଥିଲେ, ବିଜନ କିଏ ଅନୁଲେପନ, କିଏ ସବୁ ମାଳା ଇତ୍ୟାଦି ବା ଚନ୍ଦନ ଇତ୍ୟାଦି ଲେପନ କରିଦେଉଥିଲେ, ଏହିଭଳି ଭାବେ ତାଙ୍କର ପୂଜା କରାଗଲା ହେଲା। ତେଣୁ ଏଠି ତା'ପର ଶ୍ଳୋକରେ କୁହାଯାଉଛି, ଜୀବ ଗୋସ୍ୱାମୀ ଏଠି କହିଛନ୍ତି ଉଦ୍ଧବ ଯେହେତୁ ନନ୍ଦଙ୍କ ଭାଇଙ୍କର ପୁତ୍ର ଥିଲେ ବା ପୁତୁରା, ତେଣୁ ନନ୍ଦ ମହାରାଜଙ୍କର ଏକ ସେବକ ଉଦ୍ଧବଙ୍କ ପାଦମର୍ଦ୍ଦନ କଲେ ବା ପାଦ ସେବା କଲେ, ଜୀବ ଗୋସ୍ୱାମୀ ମଧ୍ୟ ସେ କଥା କହିଛନ୍ତି। ତା'ପର ଶ୍ଳୋକରେ କୁହାଯାଉଛି, ଏ ପଚାରିଲେ ଏ ପ୍ରଶ୍ନ ଆସିଲା, ନନ୍ଦ ମହାରାଜ କଥା ଆରମ୍ଭ କରିବେ, ନନ୍ଦ ମହାରାଜ ଇଏ ହେଉଛି ଉଦ୍ଧବ ସନ୍ଦେଶ, ଏଇଠୁ ଆରମ୍ଭ ହେଲା, ଏ ଯେଉଁ ଆଉ ସବୁ ହେଉଛି ଉପକ୍ରମଣିକା, ଉଦ୍ଧବଙ୍କୁ ଯେଉଁ ସନ୍ଦେଶ ଦେଇଥିଲେ କ'ଣ କହିଥିଲେ, ଦଶମ ସ୍କନ୍ଧ 46 ପ୍ରଥମେ ଆରମ୍ଭ ହୋଇଥିଲା, କହିଲେ ଗଛ ଉଦ୍ଧବ ବ୍ରଜଂ ସୌମ୍ୟଂ କ'ଣ, ପିତୃ ନ ପ୍ରୀତିମା ବହ, ମୋର ପିତାମାତାଙ୍କୁ ତାଙ୍କୁ ପ୍ରୀତି ପ୍ରଦାନ କରିବ, ଆବହ ପ୍ରୀତି ପ୍ରଦାନ କରିବ, ଏବଂ ମତ୍ ଗୋପୀନା ମତ୍ ବିୟୋଗାଧିଂ ମତ୍ ସନ୍ଦେଶ ବିମୋଚ୍ୟ, ଗୋପୀମାନେ ମୋର ବିୟୋଗରେ ଯେଉଁ ଆଧି ରହିଛି ମନସ୍ତାପ ରହିଛନ୍ତି, ତାକୁ ମୋର ସନ୍ଦେଶ ଦ୍ୱାରା ତାଙ୍କୁ ମୁକ୍ତ କରିବ, ବିମୁକ୍ତ କରିବ, ଏଇ ସନ୍ଦେଶ ଥିଲା। ତେଣୁ ବର୍ତ୍ତମାନ ଉଦ୍ଧବ ସନ୍ଦେଶ ଦେବା ପୂର୍ବରୁ ନନ୍ଦ ମହାରାଜ ପଚାରୁଛନ୍ତି, ନନ୍ଦଙ୍କର ଆଗ୍ରହ ରହିଛି, ତେଣୁ ପଚାର କଚିଦଙ୍ଗ ମହାଭାଗ, କେତେ କଥା ଦେଖନ୍ତୁ, କଚିଦଙ୍ଗ ଉଦ୍ଧବ କଚିଦଙ୍ଗ ମହାଭାଗ ସଖାନ ସୁରନନ୍ଦନ ଆସ୍ତେ କୁଶଳୀ ଅପତ୍ୟା ଦେଇ ଯୁକ୍ତ ମୁକ୍ତ ସୁହୃଦବ୍ରତ ସୁହୃଦବ୍ରତ। ନନ୍ଦ ମହାରାଜ କଥା ଦେଖନ୍ତୁ, ଆଜ୍ ଇଟ୍ ଇଜ୍ କୁହାଯାଉଛି, ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଆମର ଯୋଗ୍ୟତା ନାହିଁ ଆଜ୍ ଇଟ୍ ଇଜ୍ କହିବା ପାଇଁ, କିନ୍ତୁ ଯେତିକି ଆମେ ଗୁରୁଦେବ କୃପାରୁ ଯେତିକି ଶାସ୍ତ୍ର ଅନୁସାରେ ଯେତିକି ଆମେ ପାଉଛୁ ସେଇ ଅନୁସାରେ କହୁଛୁ, ଚେଷ୍ଟା କରୁଛୁ। ଏହିଭଳି ଭାବେ ନନ୍ଦ ମହାରାଜ ପ୍ରଶ୍ନ ପଚାରୁ, ସନ୍ଧ୍ୟା ସମୟ ସନ୍ଧ୍ୟା ହୋଇଯାଇଛି, ତେଣୁ ତାଙ୍କୁ ଏ ଖାଦ୍ୟ ପଦାର୍ଥ ସବୁ ଦେଇକରି ତାଙ୍କର ସବୁ ସମ୍ବାହନ ହେଲା ପରେ ସେ ଯେତେବେଳେ ବର୍ତ୍ତମାନ ସୁସ୍ଥ ହୋଇଗଲେ, ବର୍ତ୍ତମାନ ନନ୍ଦ ମହାରାଜ ଆସି କଥା ଆରମ୍ଭ କରିବେ। ତେଣୁ ଏଇଠି କଥା ଆରମ୍ଭ ହେଲା, 16 କଥା ଆରମ୍ଭ ହେଲା, କ'ଣ କହିଲେ, ହେ ଅଙ୍ଗ, ପ୍ରଥମେ ସମ୍ବୋଧନ କରୁଛନ୍ତି ହେ ଅଙ୍ଗ, ଅଙ୍ଗ ଅର୍ଥ କ'ଣ, ଅଙ୍ଗର ଅର୍ଥ ହେଉଛି ଶରୀରର ଅଙ୍ଗ, ଏଇଥିରେ ଜାଣିବା କେତେ ପ୍ରିୟ ଆମେ, ଯେମିତି ଶରୀରର ଅଙ୍ଗ କେତେ ପ୍ରିୟ, ଯଦି ଟିକିଏ ପାଦରେ କଣ୍ଟା ପଡ଼ିଗଲା ଆଉ ହୋଇକିରି ହେଇଯାଉଛେ, ଆଉ ଚିନ୍ତା କରିପାରୁନି, ଆଉ କିଛି ଚିନ୍ତା କରି, ସେ ଅଙ୍ଗଟା ଆମର କେତେ ପ୍ରିୟ ଏଇଥିରୁ ଆମେ ଜାଣିବା, ଖାଲି ପ୍ରିୟ କହିଦେଲେ ହେବ ନାହିଁ, ଅନ୍ୟ ଜଣେ କ'ଣ ଆମ ପ୍ରିୟ ନୁହନ୍ତି କି, କିନ୍ତୁ ଆମ ଶରୀରରେ ଯଦି ଟିକିଏ କଷ୍ଟ ହେଲା ଆମେ ଆଉ ସହିପାରିବା ନାହିଁ, ଏଇଥିରୁ ଜଣାପଡ଼ିବ ଆମର ଶରୀରର ଅଙ୍ଗ ଆମ ପ୍ରତି କେତେ କେତେ ପ୍ରିୟ ଆପଣଙ୍କ ଶରୀରରେ କଣ୍ଟା ହେଲେ ଆମକୁ ଏତେ କଷ୍ଟ ଲାଗିବ ନାହିଁ, ବା ଦରକାର ପଡ଼ିଲା ବେଗ କାଟିଦେବେ କ'ଣ ପାଇଁ ନା ଯିବାକୁ ଆନନ୍ଦ ହେବା ପାଇଁ ବେଗ କାଟିଦେବେ, ଗୋ ଗାଭୀ ଇଚ୍ଛା କରିବେ ନାହିଁ। ଆରେ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଗୋ ବଧ ନିଷେଧ ହେଲେ, ନା ଆମ ଶାସ୍ତ୍ରରେ ବର୍ଣ୍ଣନା ଅଲଗା କଥା ରହିଛି, ତୁମ ଶାସ୍ତ୍ରରେ ଅଲଗା କଥା ରହିଛି, ବର୍ତ୍ତମାନ କରୁଣା କେଉଁ ଶାସ୍ତ୍ରରେ ରହିଛି ଏବେ ପଚରା, କେଉଁ କରୁଣା କେଉଁ ଶାସ୍ତ୍ରରେ ରହିଛି, କେଉଁ କରୁଣା କେଉଁ ଶାସ୍ତ୍ରରେ ରହିଛି। ତେଣୁ ଇଏ ଯେଉଁ ରହିଛି ଆମର ଶରୀର ଅଙ୍ଗ ସବୁ ରହିଛି, ଆମେ କେତେ ପ୍ରିୟ, ଟିକିଏ ଶୋଷ ହେଲେ ଆମେ ସହିପାରୁନେ। ଏ ଯେଉଁମାନେ ଯେଉଁମାନେ ଭଗବାନ ଭକ୍ତ ସେମାନେ ସମଙ୍ଗ ସମଙ୍ଗ କ'ଣ ଆହୁରି ଅଧିକ ତାଙ୍କର ରହିଛି। ଭାଗବତ ନମସ୍କନ୍ଦରେ ବର୍ଣ୍ଣନା କରାଯାଇଛି ଜଣେ ରାଜା ଥିଲେ, କ'ଣ ତାଙ୍କ ନାଁ, ଯିଏକି 48 ରାଜା ରନ୍ତିଦେବ, ରାଜା ରନ୍ତିଦେବ 48 ରାଜା ଥିଲେ, 48 ଦିନ ଉପବାସ ରହିଲେ, 48 ଉପବାସ ରହିଲେ, ଭଗବାନଙ୍କ ଉପରେ ଭରସା। ଏଇଟା ହେଉଛି ଏ ଭକ୍ତଙ୍କର ଲକ୍ଷଣ ହେଉଛି ଏଇଟା, ଭଗବାନଙ୍କ ଉପରେ ଭରସା। ତେଣୁ 48 ଦିନ ପରେ ଯେତେବେଳେ ତାଙ୍କୁ ଖାଦ୍ୟ ମିଳିଲା, ସୁନ୍ଦର ଖାଦ୍ୟ, ବହୁତ ବହୁତ ପ୍ରକାର ସବୁ ରାଜଭୋଗ ଭଳିଆ ମିଳିଲା, ତାଙ୍କ ପିଲାମାନଙ୍କ ସହିତ ସେ ରହିଛନ୍ତି ଉପବାସ। ତେଣୁ ଯେତେବେଳେ ଖାଦ୍ୟ ଆସିଲା, ବଣ୍ଟାବଣ୍ଟି କରି ଖାଇବା ପାଇଁ ବସିଛନ୍ତି, ଆସି ପହଞ୍ଚିଗଲେ, ପରୀକ୍ଷା ଚାଲିଛି, ପରୀକ୍ଷା ଶେଷ ହେଇ ନାହିଁ, ଆସି ପହଞ୍ଚିଗଲେ ବ୍ରହ୍ମା ବିଷ୍ଣୁ ଶିବ ସବୁ ଆସି ପହଞ୍ଚିଗଲେ, ଗୋଟିଏ ପରେ ଗୋଟିଏ ଆସି ପହଞ୍ଚିଗଲେ, ଆଜ୍ଞା ଭୋକ ହେଉଛି ଖାଇବାକୁ ଦିଅ, ସେ ତାକୁ ଅଧା ଦେଇଦେଲେ, ପୁଣି ଆଉ ଅଧା ଆଜ୍ଞା ମୋତେ ଆଉ ଭୋକ ହେଉଛି, ତାକୁ ଅଧା ଦେଲେ, ଆଉ ସବୁ ଦେଇଦେଲେ, ଆଉ କିଛି ନାହିଁ ଖାଦ୍ୟ, କିଛି ନାହିଁ, ଖାଲି ପାନୀୟ ଟିକେ ଅଛି। ସିଏ ପାନୀୟ ନ ପିଇଲେ ସେ ମୃତ୍ୟୁବରଣ କରିବେ, କିନ୍ତୁ ଜଣେ ଆସି ପହଞ୍ଚିଗଲା କୁକୁର ସହିତ, ଆଜ୍ଞା ମୋତେ ଶୋଷ ହେଉଛି ପିଇବାକୁ ଦିଅ। ତେଣୁ ରତିଦେହ ଗୋଟେ ଶ୍ଳୋକ କହିଛନ୍ତି, ସେ କହିଛନ୍ତି ସେ ଶ୍ଳୋକ, ସେଇ ଶ୍ଳୋକକୁ ସ୍ମରଣ ଭଗବାନ ପ୍ରାର୍ଥନା କଲେ, ପ୍ରଭୁ ମୋତେ କ୍ଷମତା ଦିଅନ୍ତୁ, ମୁଁ ସମସ୍ତଙ୍କ ହୃଦୟରେ ଅଛି, ସମସ୍ତଙ୍କ ଦୁଃଖକୁ ଦୂର କରେ, ଏ ଶ୍ଳୋକଟି ଅଛନ୍ତି କହିକି ସେ ପାଣିକୁ ଦେଇଦେଲେ, ନିଜେ ମୃତ୍ୟୁବରଣ କରିବେ କିଛି ଚିନ୍ତା ନାହିଁ, ଏ ପରୀକ୍ଷା ହେଉଥିଲା, ପରୀକ୍ଷାରେ ପାସ୍ କରିଗଲେ ସିଏ। କିନ୍ତୁ ଅନ୍ତତପକ୍ଷେ ଆମେ ଯେମିତି ନିଜ ଶରୀରକୁ ଚିନ୍ତା କରୁଛେ, ଅନ୍ୟକୁ ମଧ୍ୟ ସେଇଭଳି ଭାବରେ ଚିନ୍ତା କରିବା, ଇଏ ହେଉଛି ମାନେ ମୋରାଲିଟି ଭଳିଆ କଥା ରହିଛି, ବହୁତ ଉନ୍ନତ ସ୍ତରର କଥା ନୁହଁ। ଡୁ ୱାଣ୍ଟ ଟୁ ଅଦର୍ସ ହ୍ୱାଟ୍ ୟୁ ୱାଣ୍ଟ ଅଦର୍ସ ଟୁ ଡୁ ୱାଣ୍ଟ ୟୁ, ତମେ ଯେମିତି ଚାହୁଁଛ ତମେ ତମକୁ ଯେମିତି ବ୍ୟବହାର କରାଯିବ, ତମେ ମଧ୍ୟ ଅନ୍ୟମାନଙ୍କୁ ସେଇଭଳି ଭାବେ ବ୍ୟବହାର କରିବ, ଇଏ ହେଉଛି କମନ୍ ପ୍ରିନ୍ସିପୁଲ, ସବୁ ଧର୍ମରେ ଇଏ ହେଉଛି କମନ୍ ପ୍ରିନ୍ସିପୁଲ। ଆମେ ଥରେ ଯାଇଥିଲୁ କାଲକାଟା, ସେଠି ଆମର ଗୁରୁଦେବଙ୍କର ଯେଉଁ ରହିଛି ସେଠି ମଧ୍ୟ ଏସବୁ ଲେଖା ହେଇଛି, ସବୁ ଧର୍ମର କମନ୍ ପ୍ରିନ୍ସିପୁଲ ସବୁ ରହିଛି, ଇଏ ଗୋଟିଏ ସେଥିରୁ ଗୋଟିଏ କଥା। ଭଗବତ ଗୀତାରେ ମଧ୍ୟ ସେ କଥା କହିଲେ, ଷଷ୍ଠ ଅଧ୍ୟାୟରେ କହିଲେ, ସମଂ ପଶ୍ଚନ ଯେଉଁ ସମସ୍ତ ଆତ୍ମପମିନ ସର୍ବତ୍ରଂ, ସମଂ ପଶ୍ଚନ୍ତି ଯେଉଁ ଅର୍ଜୁନ, ସୁଖଂ ବା ଯଦି ବା ଦୁଃଖଂ ସ୍ୱଯୋଗୀ ସହଯୋଗୀ ପରମ ମତ, ଭଗବାନ କହିଲେ ଇଏ ହେଉଛି ଶ୍ରେଷ୍ଠ ଯୋଗୀ, ଆତ୍ମପମିନ ସର୍ବତ୍ରଂ, ନିଜକୁ ଯେଉଁଭଳି ଭାବରେ ଦେଖୁଛ ଅନ୍ୟମାନଙ୍କୁ ସେଇଭଳି ଭାବରେ ଦେଖିବ। ଅର୍ଜୁନ କହିଲେ ଏଇଟା ଅସମ୍ଭବ, ଅର୍ଜୁନ କହିଲେ ନା, ଯୋୟଂ ଯୋଗତୟା ପ୍ରତ ସାମ୍ୟନ ମଧୁସୂଦନ ଏତସ୍ୟାମ ନ ପଶ୍ୟାମି ଚଞ୍ଚଳସ୍ଥା ଶିଶିକ୍ତିରଂ, ଆପଣ ଯେଉଁ କହିଲେ ସମାନ ଦିନେ ଦୁଇ ଦିନ ସେଇଭଳି ରହିପାରିବ, କିନ୍ତୁ ସବୁବେଳେ ସେଇଟା ହେଇପାରିବ ନାହିଁ, ଏସବୁ କଥା ରହିଛି। ତେଣୁ ଯାହା ବି ହେଉ, ଆମର କଥା ହେଉଛି ଅଙ୍ଗ ଶବ୍ଦର ଆସିଲା, ପଏଣ୍ଟ ସବୁ ଆସିଗଲା, ଲିଙ୍କ ସବୁ ଆସିଗଲା, ଆମେ ନିଜ ଶରୀରକୁ ଯେତେ ଆନନ୍ଦ ପ୍ରାପ୍ତ ହେଉଛେ, ନିଜ ଶରୀର ପାଇଁ ଯେତେ ସୁରକ୍ଷା ଦେବା ପାଇଁ ଚାହୁଁଛେ, ଅନ୍ୟ ପାଇଁ ସେତେ ଚିନ୍ତା କରୁନାହିଁ। ତେଣୁ ଅଙ୍ଗ ଶବ୍ଦ ବ୍ୟବହାର କରାଯାଏ, ଅଙ୍ଗ ଆମେ ଶରୀରକୁ ଯେଉଁଭଳି ଭାବରେ ଆନନ୍ଦ ପ୍ରିୟ ହେଉଛି, ସେଇଭଳି ଭାବେ ପ୍ରିୟ ତାଙ୍କୁ ଲାଗିଲା ଉଦ୍ଧବ ଅଙ୍ଗ, ସେଥିପାଇଁ ଅଙ୍ଗ ଶବ୍ଦ ବ୍ୟବହାର କରାଗଲା। ଖାଲି ପ୍ରିୟ କହିଦେଲେ ଆମେ ବୁଝିପାରିବା ନାହିଁ ତା'ର ଅର୍ଥ, ଅଙ୍ଗ ଶବ୍ଦର ଅର୍ଥ ହେଉଛି ଏଇଟା, ବିଭିନ୍ନ ସ୍ଥାନରେ ଅଙ୍ଗ ଶବ୍ଦ ବ୍ୟବହାର କରେ। ମୋତେ ଜଣେ ପ୍ରଶ୍ନ ପଚାରିଥିଲେ, ଅଙ୍ଗର ଅର୍ଥ କ'ଣ, ମୁଁ ମଧ୍ୟ ସେ ଭାବୁଥିଲି ଅଙ୍ଗର ଅର୍ଥ କ'ଣ, ଯାହାକୁ ତାହାକୁ ଅଙ୍ଗ ବୋଲି କୁହାଯାଉଛି, ଅଙ୍ଗର ଅର୍ଥ କ'ଣ, ଅଙ୍ଗ ମାନେ ଏଇଠି ଭଳି ଶରୀରର ଅଙ୍ଗ। ତେଣୁ ସେ ଅଙ୍ଗ, ହେ ଅଙ୍ଗ କହୁଛନ୍ତି କ'ଣ, ହେ ଅଙ୍ଗ ମହାଭାଗ, ମହାଭାଗ୍ୟ ମହାଭାଗ୍ୟବାନ, ମହାଭାଗ ଶବ୍ଦ ସମ୍ବୋଧନ କରି ଅଙ୍ଗ, ହେ ପ୍ରିୟ, ହେ ମହାଭାଗ, ଯାହାଙ୍କର ମହାଭାଗ୍ୟ ଉଦୟ ହୁଏ ସେ ହେଉଛନ୍ତି ମହାଭାଗ। ଭାଗବତରେ ସେ ସୁଦ୍ଧା ବର୍ଣ୍ଣନା କରାଯାଇଛି, ଭଗବାନ ନନ୍ଦ ମହାରାଜ ଏବଂ ଯଶୋଦା ମହାରାଣୀ ଏବେ ଏତେ ଭାଗ୍ୟ ଥିଲା, ଇଏ ପଚାରିଲେ ଯେ ଶୁଣୁଛନ୍ତି ଯେତେବେଳେ ପରୀକ୍ଷିତ ମହାରାଜ ଭଗବାନଙ୍କ ଲୀଳା, ନନ୍ଦ ମହାରାଜ ଯଶୋଦାଙ୍କ ସହିତ ଭଗବାନ ଯେଉଁ ଲୀଳା ସବୁ କହୁଛନ୍ତି, ବାଲ୍ୟ ଲୀଳା ଦଶମ ସ୍କନ୍ଧ ନବମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ପରୀକ୍ଷିତ ମହାରାଜ ପଚାରୁଛନ୍ତି, ପଚାରୁଛନ୍ତି ଅହୋ ଭାଗ୍ୟମ୍, ଅହୋ ଭାଗ୍ୟମ୍ ନନ୍ଦଗୋପ ରଜୌକ ସାମ, ଏତେ ଭାଗ୍ୟ ସେମାନଙ୍କର, ନନ୍ଦଗୋପ ନନ୍ଦ ମହାରାଜ ଗୋପ ମାନଙ୍କର ବ୍ରଜକ ସାମ ଯେତେ ବ୍ରଜବାସୀମାନେ ଅଛନ୍ତି କେତେ ଭାଗ୍ୟ ତାଙ୍କର ଓ ଭାଗ୍ୟମ ନନ୍ଦ ଗୋପ ବ୍ରଜକ ସାମ ଯାହା ମିତ୍ର ପରମାନନ୍ଦଂ ଯାହାଙ୍କର ମିତ୍ର ପରମାନନ୍ଦ ହେଉଛନ୍ତି ତାଙ୍କର ମିତ୍ର ପରମ ପୂର୍ଣ୍ଣ ବ୍ରହ୍ମ ସନାତନମ ତାଙ୍କର ମିତ୍ର ସେ ପୂର୍ଣ୍ଣ ବ୍ରହ୍ମ ସିଏ ସନାତନ ପୂର୍ଣ୍ଣ ସ୍ୱୟଂ ଭଗବାନ ତାଙ୍କର ମିତ୍ର ହିସାବରେ କାର୍ଯ୍ୟ କରୁଛନ୍ତି ଏଇଭଳି ଭାବେ ଦେଖି ଆଶ୍ଚର୍ଯ୍ୟ ସେ କହିଲେ ନନ୍ଦ କି ମକର ବ୍ରହ୍ମନ୍ ଶ୍ରେୟ ଏବଂ ମହତ କ'ଣ ସେ ପୁଣ୍ୟ କରିଥିଲେ କ'ଣ ସେ ଭାଗ୍ୟ ଅର୍ଜନ କରିଥିଲେ ନନ୍ଦ କି ମକର ବ୍ରହ୍ମନ୍ ଶ୍ରେୟ ଏବଂ ପରମ ମହୋଦୟମ୍ ଏଠି ମହାଭାଗ୍ୟ ଶବ୍ଦ ବ୍ୟବହାର କରାଯାଇ ମହୋଦୟମ୍ କ'ଣ ତାଙ୍କର ମହାଭାଗ୍ୟ ଥିଲା ଏବଂ ଯଶୋଦା ଚ ମହାଭାଗା ଯଶୋଦା ମଧ୍ୟ ସେଇଭଳି ଭାବରେ ମହାଭାଗ୍ୟବତୀ ଥିଲେ ପପୁ ଯଶ୍ୟ ସ୍ତନଂ ହରିମ୍ ଯାହାଙ୍କର ସ୍ତନକୁ ପାନ କରୁଥିଲେ ଭଗବାନ ହରି ଏ ପ୍ରଶ୍ନ ପଚାରିଥିଲେ ତେଣୁ ଏଠି କୁହାଯାଉଛି କଚିତ୍ ହଁ ଏ କହୁଛନ୍ତି ଅଙ୍ଗ ହେ ମହାଭାଗ ନ କହିଲେ ଅସ୍ମାକମ୍ ଆମମାନଙ୍କର ସଖା ମୁକ୍ତ ସଖା ନନ୍ଦଙ୍କର ସଖା କିଏ ବସୁଦେବ ଇଏ ହେଉଛନ୍ତି ତାଙ୍କର ଭାଇ ହେବେ କେମିତି ଭାଇ ହେବେ ଦେବମିଢ଼ଙ୍କର ଏଇ ଦେବମିଢ଼ ବର୍ଷରେ ଆସୁଛନ୍ତି ଏମାନେ ସବୁ ଇଏ ହେଉଛନ୍ତି କ'ଣ ଏଇ ଯଦୁବଂଶରେ ସବୁ ଆସୁଛନ୍ତି ଦେବମିଢ଼ଙ୍କର ଦୁଇ ପୁତ୍ର ଥିଲେ ଦୁଇ ସ୍ତ୍ରୀ ଥିଲେ ଯେଉଁ କ୍ଷତ୍ରିୟ ପତ୍ନୀଙ୍କ ଗର୍ଭରେ ଆସିଥିଲେ ସୁରସେନ ବୈଶ୍ୟ ପତ୍ନୀଙ୍କ ଗର୍ଭରେ ଆସିଥିଲେ ପର୍ଜନ୍ୟ ପର୍ଜନ୍ୟଙ୍କ ପୁତ୍ର ହେଉଛନ୍ତି ନନ୍ଦ ମହାରାଜ ସୁରସେନଙ୍କ ପୁତ୍ର ହେଉଛନ୍ତି ବସୁଦେବ ତେଣୁ ଇଏ ଦୁଇ ଭାଇ ହେବେ ଦୁଇ ଅଜା ଜଣେ ପିତା ଅଲଗା ଅଲଗା କିନ୍ତୁ ଅଜା ଜଣେ ତେଣୁ ସେଇ ଦୃଷ୍ଟିରୁ ଦୁଇ ଭାଇ ହେବେ ସଖା ତାଙ୍କର ସେ କହୁଛନ୍ତି ସଖା ନ ସଖା ମୁକ୍ତ ମାନେ କଂସ ବନ୍ଧନା ବିମୁକ୍ତ ବର୍ତ୍ତମାନ କଂସ ବନ୍ଦୀକି ରଖିଥିଲେ ନା ତାଙ୍କୁ ମୁକ୍ତ କଲେ ତେଣୁ ସେ ସେଇ କଥା ନ ସଖା ମୁକ୍ତ ସୁରନନ୍ଦନ ଏଇଠି ସୁର କଥା ଆସିଲା ସୁରନନ୍ଦନ କହିବାର ଉଦ୍ଦେଶ୍ୟ ଏଇଭଳି ଭାବରେ ମୋର ସଖା ମୋର ଭାଇ ସିଏ ସୁରଙ୍କର ନନ୍ଦନ ମୁଁ ହେଉଛି ପର୍ଜନଙ୍କ ପୁତ୍ର ଏଇ ଦୁଇ ଜଣଙ୍କର ପିତା ହେଉଛନ୍ତି ଦେବମିଢ଼ ସୁରନନ୍ଦନ ବସୁଦେବ ସୁହୃଦ୍ଭୃତ ସୁରନନ୍ଦନ କହିବାର ଉଦ୍ଦେଶ୍ୟ ହେଉଛି ଏଇଟା କାହିଁକି ବସୁଦେବ କହିଲେ ନାହିଁ ସୁରନନ୍ଦନ କାହିଁକି କହିଲେ ନା ତାଙ୍କର ପିତା ପର୍ଜନ୍ୟ ଏବଂ ସୁର ଏ ଦୁଇ ଭାଇ ତେଣୁ ସମ୍ବନ୍ଧ ଦେଖେଇଲେ ସୁରନନ୍ଦନ ସେଥିପାଇଁ କୁହାଗଲା କହିଲେ ନନ୍ଦ ମହାରାଜ ସୁରନନ୍ଦନ ସୁହୃଦ୍ଭୃତ ବର୍ତ୍ତମାନ ସୁହୃଦ୍ଭୃତ ତା ପୂର୍ବରୁ ସବୁ ଅଲକ୍ଷ୍ୟରେ କିଏ କୁଆଡ଼େ ସବୁ ରହିଥିଲେ ଲୁଚିକି ରହିଥିଲେ ସବୁ ଲୁଚିକି ରହିଥିଲେ କିନ୍ତୁ କଂସ ହତ୍ୟା ହେଲା ପରେ ଆମେ ସବୁ କହିଛେ ଏ କଥା ଆଗକୁ କୁହାଯାଇଛି ଭଗବାନ ସମସ୍ତେ ଡକେଇଲେ ଏ ପଏଣ୍ଟରେ ଗୋଟେ ଆମେ କଥା କହିଥିଲେ କିଏ କେଉଁଠି ଲୁଚିଛି କିଏ ଜାଣିପାରିବେ ନାହିଁ କିନ୍ତୁ ଭଗବାନ ସବୁ ଜାଣନ୍ତି କିଏ କେଉଁଠି ରହିଛନ୍ତି ଏଇଭଳି ଭାବରେ ହେଇଥିଲା ମହାପ୍ରଭୁଙ୍କ ଲୀଳାରେ ଆମ ସମୟ ହେଇଯାଉ ତେଣୁ ଆଉ କହିବା ନାହିଁ ତେଣୁ ସମସ୍ତଙ୍କୁ ଅଣେଇଲେ କିଏ କେଉଁଠି ଯାଇ ଲୁଚିକି ରହିଥିଲେ ତାଙ୍କୁ ସବୁ ଅଣେଇଲେ କୃଷ୍ଣଙ୍କର ଏ କଂସ ହତ୍ୟା କଲା ପରେ ସବୁ ଆସି ସବୁ ରହିଲେ ମଥୁରାରେ ରହିଥିଲେ ତେଣୁ ସବୁ ସୁହୃଦ୍ ବୃତ ବର୍ତ୍ତମାନ ସୁହୃଦ୍ ମାନେ ଆସି ପହଞ୍ଚି ଯାଇଛନ୍ତି ଆଗରୁ ସବୁ ଲୁଚିକି ରହିଥିଲେ ଏକାଠି ରହିପାରୁନଥିଲେ ତେଣୁ ସୁହୃଦ୍ ବୃତ ସୁହୃଦ୍ ବି ବୃତ ତଥା ସୁହୃଦ୍ମାନଙ୍କ ସହିତ ବର୍ତ୍ତମାନ ମିଶିକି ରହିଛନ୍ତି ତେଣୁ ଅପି ଅପତ୍ୟା ଦେଉ ପୁତ୍ରଙ୍କ ସହିତ ମିଶିପାରୁନଥିଲେ ଅପତ୍ୟ ପୁତ୍ର ପୁତ୍ର ରହିଥିଲେ ବୃନ୍ଦାବନରେ ସେ ରହିଥିଲେ ସେଠି ରହିଥିଲେ ମଥୁରାରେ ବର୍ତ୍ତମାନ ଅପତ୍ୟା ତାଙ୍କର ଅନ୍ୟମାନେ ପୁତ୍ରମାନେ ସବୁ ଥିଲେ ମଧ୍ୟ ତାଙ୍କର ଅନେକ ପତ୍ନୀ ଥିଲେ ବସୁଦେବଙ୍କର ଅନେକ ପତ୍ନୀ ଥିଲେ ତେଣୁ ଏ ସମସ୍ତ ପୁତ୍ରମାନଙ୍କ ସହିତ ଅପତ୍ୟାଦି ସନ୍ତତ୍ୟାଦି ଭି ସ୍ୱଜନେଇ ଯୁକ୍ତ ତାଙ୍କ ସହିତ ମିଶିକିରି ସନ୍ କୁଶଳୀ ସୁଖୀ ଅଛନ୍ତ ଆସ୍ତେ କଶ୍ଚିତ୍ ସେ ଆନନ୍ଦରେ ଅଛନ୍ତି ନିଜର ଦୁଃଖ କହିଲେ ନାହିଁ ପ୍ରଥମେ କୃଷ୍ଣଙ୍କର ବିରହରେ ଯେଉଁ ଦୁଃଖ ରହିଛି ସେଇଟାକୁ ସେ କହିଲେ ନାହିଁ କହୁଛନ୍ତି ମୋର ଭାଇ ସୁଖରେ ଅଛନ୍ତି ମୁଁ ପଛରେ ଦୁଃଖରେ ଥାଏ କିଛି ଅସୁବିଧା ନାହିଁ ମୋର ଭାଇ ମୋର ସଖା ସେ ସୁଖରେ ଅଛନ୍ତି କାରଣ ତମ ଆଇଏ ବର୍ତ୍ତମାନ ଦୁଃଖରେ ଅଛନ୍ତି ତାଙ୍କର ପୁତ୍ର ଚାଲିଯାଇଛନ୍ତି କିନ୍ତୁ ତାଙ୍କର ପୁତ୍ରମାନେ ସବୁ ଆସି ପହଞ୍ଚିଗଲେ ପୁତ୍ର ତାଙ୍କର ପତ୍ନୀମାନେ କିଏ କେଉଁଠି ସବୁ ରହିଥିଲେ ଲୁଚିକି ରହିଥିଲେ ବର୍ତ୍ତମାନ ସମସ୍ତେ ଆସିକି ରହିଛନ୍ତି ତାଙ୍କ ପାଖରେ ତେଣୁ ଏଇଭଳି ଭାବରେ ପ୍ରଥମ ପ୍ରଶ୍ନଟି ଥିଲା ଅଛି ସୁଖମ ଆସ୍ତେ ଅଛନ୍ତି ସୁହୃଦ୍ଭୃତ ସୁହୃଦ୍ମାନଙ୍କ ସହିତ ଆନନ୍ଦରେ ଅଛନ୍ତି ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ କୃଷ୍ଣସ୍ୟ ପ୍ରଶ୍ନେ ଏ କୃଷ୍ଣଙ୍କର ପ୍ରଶ୍ନ ଯେଉଁ ପଚାରୁଛନ୍ତି ପ୍ରଶ୍ନ ପଚାରୁଛନ୍ତି ଅଶ୍ରୁକଣ୍ଠାବରୋଧାଦୟ ଆମେ ଏଇଟା ବୁଝିପାରୁନଥିଲେ କିନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଜାଣିଛନ୍ତି ତାଙ୍କ ଲୀଳା ଯେ ନନ୍ଦ ମହାରାଜ କହୁଛନ୍ତି ଏଭଳି କଥା କହୁନାହାନ୍ତି, ଅଶ୍ରୁକଣ୍ଠ ଏ ସାତ୍ୱିକ ବିକାର, ଅଶ୍ରୁ ଚକ୍ଷୁରୁ ଲୋତକ ବାହାରୁଛି, ଅଶ୍ରୁ ଲୋତକ ପୋଛି ପୋଛି କଥା କହୁଛନ୍ତି, କଣ୍ଠ ଅବରୋଧ, କଣ୍ଠ ଅବରୋଧନ ଇଏ ଗୋଟେ ଅଷ୍ଟସାତ୍ୱିକ ବିକାର, କଣ୍ଠ କଥାରୁ ବାହାରୁନି, କଣ୍ଠରୁ କଥା ବାହାରିବ ନାହିଁ, ଏ କଣ୍ଠ ଅବରୋଧ ଇଏ ଗୋଟେ ଅଷ୍ଟସାତ୍ୱିକ ବିକାର, ହଁ ଗଦଗଦ କଣ୍ଠ ବାହାରିବ ନାହିଁ, ଏ ବାୟୁ ଦ୍ୱାରା, ବାୟୁ ସହିତ ଯେତେବେଳେ ଇଏ ହେବ, ବାୟୁ ନା କ'ଣ, ହଁ ବାୟୁ ରହିବ, କଣ୍ଠ ଗଦଗଦ ହେଇଯିବ, ତିନି ପ୍ରକାର ରହିଛି ଅଷ୍ଟସାତ୍ୱିକ ବିକାର। ତେଣୁ ଇଏ ଯେଉଁ ରହିଛି କଣ୍ଠ ଅବରୋଧ, କଣ୍ଠ କଥାର ପାଟିରୁ ବାହାରୁନି କଥା, ଏଇଭଳି ଭାବରେ ସେ କଥା କହୁଛନ୍ତି। ଆମର ତ ଚାଲିଛି ଇଏରେ, କିନ୍ତୁ ତାଙ୍କର କଥା ପାଟିରୁ ବାହାରୁନି, କଣ୍ଠ ଅବରୋଧ ହେଇଯାଉଛି, କଣ୍ଠ ବାହାରୁନି, କଥା ବାହାରୁନି, ଏଇଭଳି ଭାବରେ ସେ କହୁଛନ୍ତି। କଣ୍ଠ ଅବରୋଧ ଦେୟା ସହସ ଭବିଷ୍ୟନ୍ତି ଇତି ଆଶଙ୍କା, କଣ୍ଠ ଅବରୋଧ ହେଇଯିବ ଏଇଭଳି ଭାବିକିରି ଆଶଙ୍କା କରିକିରି, ଆଶଙ୍କା ପ୍ରଥମ ବସୁଦେବଶ କୁଶଳଂ ପୃଚ୍ଛତି, କାରଣ ନିଜ କଥା କହିଲେ ଆଉ କଣ୍ଠ ଅବରୋଧ କହିପାରିବେ ନାହିଁ, ଏଇ ପ୍ରଶ୍ନଟି ଆସେ, କାହିଁକି ରାଧାରାଣୀଙ୍କର ନାମ ନିଆଯାଇନଥିଲା, କୃଷ୍ଣ ସୁଖଦେବ ଗୋସ୍ୱାମୀ କାହିଁକି ନାମ ନେଇନଥିଲେ, କେତେଜଣ ଉତ୍ତର ଦିଅନ୍ତି ଏଇଟା ମଧ୍ୟ, ଯଦି ରାଧାରାଣୀଙ୍କ ନାମ ନେଇଯାଇଥାନ୍ତେ ସେ ମୂର୍ଛା ହେଇଯାଇଥାନ୍ତେ, କଥା କହିପାରିନଥାନ୍ତେ। ତେଣୁ ପରୋକ୍ଷ ଭାବରେ କହିଲେ, ଦଶମ ସ୍କନ୍ଧ 32 ଅଧ୍ୟାୟରେ ରହିଛି ସେଇଟା, କ'ଣ ଦଶମ ସ୍କନ୍ଧ 30 ଅଧ୍ୟାୟ ରହିଛି, ରାଧାରାଣୀଙ୍କ ନାମ ପରୋକ୍ଷ ଭାବରେ ନିଆଯାଇଛି, କ'ଣ ଅନୟାରାଧିତ ନୂନଂ, ଇଏ ହେଉଛି ରାଧା, ରାଧାଙ୍କର ନାମ ନିଆଯାଇଛି ପରୋକ୍ଷ ଭାବରେ। ତେଣୁ କାଳେ ମୁଁ ମୋ ବିଷୟରେ କହିଲେ ମୁଁ ତ କଥା କହିପାରିବି ନାହିଁ, କଣ୍ଠ ଅବରୋଧ ହେଇଯିବ, ତେଣୁ ପ୍ରଥମ ବସୁଦେବଶ କୁଶଳଂ ପୃଚ୍ଛତି, ବସୁଦେବ ସେ ତ କୁଶଳରେ ଅଛନ୍ତି, କିଛି ଅସୁବିଧା ନାହିଁ, ଆମର ଅସୁକୂଳ ଅକୁଶଳ, କିନ୍ତୁ ସିଏ ତ କୁଶଳରେ ଅଛନ୍ତି ନା, ତେଣୁ ସେ ପ୍ରଶ୍ନଟି ପ୍ରଶ୍ନ ପ୍ରଥମେ ପଚାରିଲେ, ମୁକ୍ତ ବନ୍ଧନାତ୍ ସର୍ବାପଦ୍ଭ୍ୟଶ୍ଚ ସବତ ଆପଦ, ଏତେ ପ୍ରକାର ଆପଦ ଥିଲା, ସବୁ ଆପଦ ଦୂର ହେଇଗଲା, କଂସ ତାକୁ ବନ୍ଦୀ କରି ରଖିଥିଲା, ସବୁ ଯଦୁମାନେ କିଏ କେଉଁଠି ରହିଥିଲେ, କଂସ ଭୟରେ କେବଳ ଅକ୍ରୂର ଥିଲା, ଅକ୍ରୂର ଥିଲେ, ତାଙ୍କର ସେବା କରୁଥିଲେ, ମନ୍ତ୍ରୀ ହିସାବରେ ରହିଥିଲେ, ଆଉ ସବୁ କିଏ କେଉଁ କୁଆଡ଼େ ପଳିଯାଇଥିଲେ, ଲୁଚିକି ରହିଥିଲେ, ତାଙ୍କର ଗୋଟିଏ ପତ୍ନୀ ରୋହିଣୀ ଆସି ନନ୍ଦ ମହାରାଜଙ୍କ ନନ୍ଦ ମହାରାଜଙ୍କ ଗୃହରେ ରହିଥିଲେ, ଆଉ କିଏ କେଉଁ ପତ୍ନୀ ସବୁ କେଉଁଠି ସବୁ ରହିଥିଲେ, ଲୁଚିକି ରହିଥିଲେ କଂସକୁ ଭୟ କରି। ତେଣୁ ଏଠି କୁହାଯାଉଛି ଯେ ସନାତନ ଗୋସ୍ୱାମୀ କହୁଛନ୍ତି, ଶୁଚିକଟାହ୍ୟ ନାହ୍ୟ, ଶୁଚିକଟାହ୍ୟ ତ କ'ଣ ଗୋଟେ ରହିଛି, ଯେ ବିଚ୍ଛିନ୍ନସ୍ୟ ତତ୍ ପ୍ରଶ୍ନସ୍ୟ ପଶ୍ଚାଦେବ ପୃଚ୍ଛତ୍ୱାତ୍, ତାର ଅର୍ଥ ହେଉଛି ବିସ୍ତୀର୍ଣ୍ଣ ଭାବରେ ପ୍ରଶ୍ନ ପଚାରିବେ, ତେଣୁ ପଶ୍ଚାଦେବ ପୃଚ୍ଛତ୍ୱାତ୍, ପରେ ସବୁ ପଚାରିବେ ବିସ୍ତୀର୍ଣ୍ଣ ଭାବରେ, ପ୍ରଥମେ ଆରମ୍ଭ କଲେ ଏଇ ଶୁଚିକଟାହ ନ୍ୟାୟ, ଏଇଟା ରହିଛି ଶୁଚିକଟାହ, ତାର ଅର୍ଥ କ'ଣ କେ, ହେ ମହାଭାଗ ଇତି କୃଷ୍ଣସ୍ୟ ପ୍ରିୟତ୍ୱାତ୍ ଭବାନ ପରମ ଭାଗ୍ୟବାନ। ମହାଭାଗ ବୋଲି କାହିଁକି ତାଙ୍କୁ ସମ୍ବୋଧନ କଲେ ନା, ଇତି କୃଷ୍ଣସ୍ୟ ପ୍ରିୟତ୍ୱା, ତମେ କୃଷ୍ଣଙ୍କର ପ୍ରିୟ, ସେଥିପାଇଁ ସେ ତୁମକୁ ପଠେଇଛନ୍ତି ମୋ ପାଖକୁ, କୃଷ୍ଣଙ୍କର ପ୍ରିୟ ଭଗବାନ, ସେ ବି ଜାଣିଥିବେ ଉଦ୍ଧବ ତାଙ୍କର ତ ଭାଇଙ୍କର କଥା, ତାଙ୍କର ଇଏ ବି ଭାଇ, ଉଦ୍ଧବ ମଧ୍ୟ ତାଙ୍କ ଭାଇଙ୍କର ପୁତ୍ର, ବସୁଦେବଙ୍କର ଭାଇ ହେଲେ ତାଙ୍କର ବି ଭାଇ ହେବେ ନା, ଭାଇଙ୍କର ପୁତ୍ର ସେ ଜାଣିନାହାନ୍ତି କି, ଜାଣିଥିଲେ ଆଗରୁ, ବହୁତ ଆଗରୁ ଦେଖା ହେଇଛି, ଯେତେବେଳେ ଭଗବାନ ତା ପୂର୍ବରୁ ମଧ୍ୟ ଜାଣିଥିବେ ସବୁ, ଯେତେବେଳେ ଭଗବାନ କ'ଣ ପ୍ରକଟ ହେଲେ, ଜନ୍ମ ହେଲେ, ସେତେବେଳେ ସେ ଯାଇଥିଲେ ଦେବା ପାଇଁ ଟ୍ୟାକ୍ସ ଦେବା ପାଇଁ ମଥୁରାକୁ, ସେତେବେଳେ ବସୁଦେବଙ୍କ ସହ ଦେଖା ହେଇଛି, ଏସବୁ ଜାଣିଛନ୍ତି, ତାଙ୍କର କ'ଣ ଇଏ ହେଉଛନ୍ତି ଦେବଭାଗଙ୍କର ପୁତ୍ର, ସେ ଜାଣିଛନ୍ତି ଉଦ୍ଧବକୁ ଜାଣିଛନ୍ତି। ତେଣୁ ମହାଭାଗ ଏଇଠି କୃଷ୍ଣସ୍ୟ ପ୍ରିୟତ୍ୱା, ବର୍ତ୍ତମାନ କୃଷ୍ଣଙ୍କର ସେ ପ୍ରିୟ, ଏଇଥିପାଇଁ ଭଗବାନ ପରମ ଭାଗ୍ୟବାନ, ଆପଣଙ୍କର କେତେ ଭାଗ୍ୟ ରହିଛି, ଆଉ ତୁମର କେତେ ଭାଗ୍ୟ ରହିଛି, ମହାଭାଗ ଶବ୍ଦ ବ୍ୟବହାର କରାଗଲା, ସେଥିପାଇଁ ପ୍ରଥମେ ତାକୁ ଇଏ କରାଗଲା, ମହାଭାଗ ମହାଭାଗ୍ୟବାନ। ଆମର ଭଗବତ ଗୀତା ଚୈତନ୍ୟ ଚରିତ ଆମେ ତ କହିଲେ, ସେମାନେ କେଉଁମାନଙ୍କର ଭାଗ୍ୟବାନ, କେଉଁମାନେ, ହଁ ବ୍ରହ୍ମାଣ୍ଡ ଭ୍ରମିତ କେଉଁମାନେ ଭାଗ୍ୟବାନ ଯିବ, ଆମେ ସବୁ ଭାଗ୍ୟବାନ ଯିବ, ସବୁ ପ୍ରକୃତିରେ ଆମେ ଭାଗ୍ୟବାନ, କିନ୍ତୁ ମହାଭାଗ୍ୟ ରହିଛି, ପୁଣି ତା ଭିତରେ ରହିଛି ମହାଭାଗ୍ୟ। ତେଣୁ ମହାଭାଗ୍ୟ ଏବ ବୟନ୍ତୁ, ତାଙ୍କର ଉଦ୍ଦେଶ୍ୟ ହେଉଛି, ମନର ଧାରଣା ହେଉଛି କ'ଣ, ବୟନ୍ତୁ ଭାଗ୍ୟହୀନା ଆମେ ଅଭାଗା, ଏଇ ଧାରଣା ରହିଛି, ବୟଙ୍କୁ ଅଭାଗା, ଭାଗ୍ୟହୀନ ତେନ ପରିତ୍ୟକ୍ତତ୍ୱାତ୍ ଇତି ଭାବ ଯାହାଙ୍କର ତୁମେ ସଖା ସିଏ ମୋତେ ଆମକୁ ତ୍ୟାଗ କରିଦେଇଛନ୍ତି ଏଇ ଭାବରେ ସେ କହୁଛନ୍ତି ମହାଭାବ ମହାଭାଗ ଆମେ ହେଉଛୁ ମହାଭାଗ୍ୟ ମହା ଭାଗ୍ୟହୀନ ଅତ୍ୟନ୍ତ ଭାଗ୍ୟହୀନ ଆମେ ତୁମେ ହେଉଛ ମହାଭାଗ୍ୟବାନ ଏଇଭଳି ଭାବରେ ଏଇ ଇଏରେ ଏଇ ଚିନ୍ତାଧାରାରେ ଏଇ ଭାବରେ ଅଙ୍ଗ ସମ୍ବୋଧନ କରି ଅତ୍ୟନ୍ତ ପ୍ରିୟ ବୋଲି ତାଙ୍କୁ ଗ୍ରହଣ କରି ଏଇ ପ୍ରଶ୍ନ ପଚାରୁଛନ୍ତି ଏଭଳିଆ ପ୍ରଶ୍ନ ଚାଲିବ କିନ୍ତୁ ଆମର ସମୟ ନାହିଁ ଆମେ କଥାକୁ ବିଶ୍ରାମ ଦେବା କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା କେଉଁଠି ଆମର କିଛି ଭୁଲ୍ଭାଲ୍ ହୋଇଗଲା ବା କିଛି ସନ୍ଦେହ ରହିଲା କାହା କିଛି ପ୍ରଶ୍ନ ଅଛି ବା କିଛି ଦେବା ପାଇଁ ଚାହୁଁଛନ୍ତି ଟିପ୍ପଣୀ ବା ଯେଉଁମାନେ ଶୟନ କରୁଛନ୍ତି ସେମାନେ ବର୍ତ୍ତମାନ ଜାଗ୍ରତ ହେବା ସମୟ ଆସିଗଲା ବର୍ତ୍ତମାନ ଇଏ ଆସିବ ମହାପ୍ରସାଦ ଗୋବିନ୍ଦେ ମନ୍ତ୍ର ଆସିବ ତେଣୁ ଆମେ କଥାକୁ ବିଶ୍ରାମ ଦେବା ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକୃନ୍ଦ କି।